वासुदेवाय ॐ नमो भगवते वासुदेवाय हरे कृष्ण। आज पवित्र आमर सीता ठाकुराणी आविर्भाव दिवस अद्वैताचार्य शक्ति पत्नी तेणु ये उत्सव उपलक्षे आमर जो बामन देव कथा चलता आज तृतीय पर्यायर कथा कह गत जो कथा विश्राम देते जो अलकापुरी को बड़ी महाराज और दैत्य सेना सैन्य मैंने घेरी नहीं शंखनाद कर शंखनाद भयभीत ही देवता मैंने जाकर गुरुदेव बृहस्पति पाखे पचारे ये घटना होती तेणु बृहस्पति गुरुदेव जहाँ कही आम कल गोटे श्लोक पुणी आरम्भ से तेणु श्री गुरु वाच श्लोक अठाई तीन आठ पंद्रह श्लोक अठाई श्लोक बहुत साउंड जानामि भगवन्त अत्र रुन्नतेरस्य कारणं शिष्यायोपभृतं तेजो भृगुभिर्ब्रह्मवादिभिः। तेणु आम गतकाल कही गुरुदेव कहते मुझे जाणी जानामि भगवन् ए इंद्र मुझे जाणी शत्रु तुम्हारे जो शत्रु बड़ीकर उन्नतेरस्य कारणं केमी उन्नति होती तार कारण मुझे जाणी ना केमी कौन जानते कहतु टी आम को ना शिष्य शिष्यायोपभृत तेजो भृगुभिर् ब्रह्मवादी भी भृगु आदि जिते ब्राह्मण मान अच्छा से मैने शिष्य ये हूँ बली महाराज तेज को प्रदान कर ब्राह्मण का तेज से बर्तमान प्राप्त होती आम गत काली कही जे गुरुदेव मनविष्ट मनर भाव हूँ ये भाव में तुम्हें तो तुम गुरु को पचार न तुम गुरु गले तुमको चिंता करुन ताको प्रणाम टे कर हरिकृष्ण भी कहुना किंतु ये देख सबकि नवेदन कर देते बड़ी महाराज आ पूर्व वर्णना कर प्राण अर्थ सबकि नवेदन कर गुरु से पूजा करते आज गुरु कृपार जस्य प्रसादात भगवत प्रसाद हो ताकर कृपार आज से ये तेज प्राप्त होती तुम्हें ये गत काली आम कथा को कही गुरुमुख पद्म वाक्य जिते ते करवाक्य आरणा कर मैंने आशा तेणु गुरुदेव कौन ओजस्वीन बड़ीते जे तु न समर्थो अस्ति कश्चन भगवद्भेदो भवान चापी वर्जयते स्वरं हरिम विजेत्स्यति न कोप्यन्न ब्रह्म तेज समेधितम नास्य शक्त पुरस्तातु कृतांतस्य यथा जनः। ताकर आम कही ओज सह बल युव इंद्रियर मन बल इंद्रियर बल मनर बल शरीर बल सब वृद्धि पाई तेणु ताक जितने न समर्थ अस्ति कश्चन कहीं समर्थ हो पारे ना जितने कि भवद्विधो भवान वापी भवद्विधो तुम भली अन्य माने जिते शक्तिशाली हूँ भवान तुम्हें निजे इंद्र ताक वर्जयते स्वरं हरिम ताकू कहीं सहित समकक्ष हो पारे ना समर्थ हो पारे ना जितापाई बर्जयते स्वरं हरिम हरि को छाड़देले हरि बिना बर्ज हरि बिना अन्य कहीं जीति पारे ना हरि सबकि करतुम अकर्तुम सर्वदा करतुम सम्मत से सबकि हरि पाखे कमी किसी ना सी कर इम्पसिबल अब मैंने शुणुवे आम पढ़ु पिलादे स्कूल नेपोलियन कहला नेपोलियन विषय जे इम्पसिबल जे वार्ड हूँ नॉट इन माय डिक्शनरी कहते कि मृत्यु को एड़ पारे ना मृत्यु तीन गोटे इम्पसिबल हो जाता मृत्यु को पार हवाटा इम्पसिबल हो जाता कि भगवान एभली कौन सी इम्पसिबल शब्द ना सबकिे से भगवान तेणु हरि सबकिे हरि समस्त सबकि हरण करेंगे से सबकि कौन समस्त मन को आकर्षण करेंगे से हरि बरजित्य स्वरं हरि ईश्वर सी सबकि नियंत्रण करे तेणु तक व्यतीत आउ कहीं सम्मुखीन हो पारे ना जीति पारे ना तेणु विजेश्यति न कोपी अन्यं କେହି ଜୟ କରିପାରିବେନି। ବ୍ରହ୍ମ ତେଜ ସମସ୍ତେ ତାଙ୍କର ଏତେ ବ୍ରହ୍ମ ତେଜ ରହିଛି, ବର୍ଦ୍ଧିତ ହେଉଛି ବ୍ରହ୍ମ ତେଜ। ନାସେ ଶକ୍ତ ପୁରସ୍ତାଦୁ, ତାଙ୍କୁ ଜିତିବା କଥା ତ ଛାଡ଼ନ୍ତୁ, ତାଙ୍କ ସ୍ଥାନରେ ଦଣ୍ଡାୟମାନ ତାଙ୍କ ସ୍ଥାନରେ ସ୍ଥିତ ହେବା ପାଇଁ ମଧ୍ୟ ସେମାନେ ସକ୍ଷମ ହୋଇପାରିବେ ନାହିଁ। କୃତାନ୍ତ ସେ ଯଥା ଜନା, ଯେଭଳି ଭାବରେ ମୃତ୍ୟୁ ଯଦି ସାମ୍ନାରେ ଉପସ୍ଥିତ ହେବ ତାଙ୍କୁ କେହି ଏଡ଼େଇ ପାରିବେ ନାହିଁ, ସେହିଭଳି ଭାବରେ ଏ ବର୍ତ୍ତମାନ କୃତାନ୍ତ ଏ ମୃତ୍ୟୁ ଭଳି ତୁମ ପାଖରେ ଉପସ୍ଥିତ ରହିଛନ୍ତି। ତାହେଲେ ଗୁରୁଦେବ କ'ଣ କରିବା ବର୍ତ୍ତମାନ? କିଛି ଉପାୟ ନାହିଁ ନା? ଉପାୟ ଅଛି, କ'ଣ କରିବା? ତସ୍ମାତ୍ ନୀଳମ ଉତ୍ସୃଜ୍ୟ ଜୁୟଂ ସର୍ବେ ତ୍ରିପିଷ୍ଟବମ୍। ତେଣୁ ଗୋଟିଏ ମାତ୍ର ଉପାୟ ଅଛି ନା କ'ଣ ଗୁରୁଦେବ? ସେଇଟା ଆମେ କରିବୁ ନା ନୀଳମ ଉତ୍ସୃଜ୍ୟ, ନୀଳମ ତୁମେ ନୀଳମର ଶବ୍ଦର ଅର୍ଥ ହେଉଛି ଅଦୃଶ୍ୟ ହେଇଯା, ନୀଳୟମ ତୁମେ ଅଦୃଶ୍ୟ ହେଇଯା, ଏଠୁ ପଳେଇଯା। ଯହ ଜୀବତୀ ସ ଗଞ୍ଜ ପଳାୟତୀ ସ ଜୀବତୀ, ଯିଏ ପଳେଇବ ସିଏ ଜୀବନ ଧାରଣ କରିବ। ତୁମେ ନୀଳ ବର୍ତ୍ତମାନ ଚାଲିଯାଅ, ଉତ୍ସୃଜ୍ୟ ଜୁୟଂ ସବୁ ତ୍ୟାଗ କରିଦିଅ, ସର୍ବେ ତ୍ରିଭିଷ୍ଟପମ୍ ଯେତେ ଦେବତାମାନେ ଅଛ ଏ ସ୍ୱର୍ଗ ଲୋକକୁ ତ୍ୟାଗ କରି ପଳେଇଯାଅ। ଯାହାତ କାଳନ ପ୍ରତୀକ୍ଷଣ, ପ୍ରଭୁ କେତେଦିନ ପର୍ଯ୍ୟନ୍ତ ଆମେ ଯିବୁ ଏମିତି ଭାଗିକି ରହିବୁ, ଲୁଚିକିରି କେତେଦିନ ରହିବୁ ନା? ଯାହାତ କାଳନ ପ୍ରତୀକ୍ଷଣ, କାଳକୁ ଅପେକ୍ଷା କର, ଏତି ପର୍ଯ୍ୟନ୍ତ ଅପେକ୍ଷା କର। କେତେ ପର୍ଯ୍ୟନ୍ତ ପ୍ରଭୁ? ଯଥା ଶତ୍ରୁ ବିପର୍ଯ୍ୟୟ, ତୁମର ଶତ୍ରୁର ବିପର୍ଯ୍ୟୟ କାଳ ନ ଆସିବା ପର୍ଯ୍ୟନ୍ତ ତୁମକୁ ଲୁଚିକି ରହିବାକୁ ପଡ଼ିବ। ଏଇଭଳି ଭାବରେ ଅନ୍ୟ କୌଣସି ଉପାୟ ନାହିଁ ନା? କେବେ ଶତ୍ରୁର ବିପର୍ଯ୍ୟୟ ହେବ? ଏଷ ବିପ୍ର ବଳୋଦର୍କ ସମ୍ପ୍ରତ୍ୟୁର୍ଜିତ ବିକ୍ରମ ତେଷାମେବାପମାନେନ ସାନୁବନ୍ଧ ବିନକ୍ଷତି। ଏ ଯେଉଁ ରହିଛି ବିପ୍ର ବଳ, ସେ ପ୍ରାପ୍ତ ହୋଇଛନ୍ତି ଶୁକ୍ରାଚାର୍ଯ୍ୟଙ୍କ ବଳ ପ୍ରାପ୍ତ, ଶୁକ୍ରାଚାର୍ଯ୍ୟ ଏବଂ ଭୃଗୁ ବୃହସ୍ପତି ଏ ଦୁଇ ଜଣ ହେଉଛନ୍ତି ଲିଡ଼ର, ଦୁଇ ଜଣ ବହୁତ ବିଦ୍ୱାନ ବ୍ୟକ୍ତି। ଶୁକ୍ରାଚାର୍ଯ୍ୟଙ୍କୁ କୁହାଯାଏ ସେ ଜଣେ କ'ଣ କବିନା ଉସନା କବି, ଭଗବାନଙ୍କ ଜଣେ ବିଭୂତି, ଏବଂ ବୃହସ୍ପତି ମଧ୍ୟ ଭଗବାନଙ୍କ ଜଣେ ବିଭୂତି। ତେଣୁ ଏମାନେ ଏ ଦୁଇ ଜଣ ବହୁତ ବିଦ୍ୱାନ ବ୍ୟକ୍ତି, କିନ୍ତୁ ଶୁକ୍ରାଚାର୍ଯ୍ୟଙ୍କର ଆଉ ଟିକେ ଅଧିକ ଜ୍ଞାନ ଥିଲା। ସେ ଜ୍ଞାନ ହେଉଛି ସେ ଜାଣିଥିଲେ ମୃତ୍ୟୁ ସଞ୍ଜୀବନୀ ମନ୍ତ୍ର, ମୃତ୍ୟୁ କେମିତି ଜଣେ ମୃତ୍ୟୁ ପ୍ରାପ୍ତ ହୋଇଥିଲେ ତାକୁ ବଞ୍ଚେଇ ଦେଇପାରିବେ, ମୃତ୍ୟୁ ସଞ୍ଜୀବନୀ ମନ୍ତ୍ର ତାଙ୍କ ପାଖରେ ଥିଲା। ବୃହସ୍ପତି ସେଇଟା ଜାଣିନଥିଲେ, ମହାଭାରତ ବର୍ଣ୍ଣନା କରାଯାଏ, ସେଥିପାଇଁ ସେ ପଠେଇଥିଲେ ତାଙ୍କର ପୁତ୍ର କଚକୁ ପଠେଇଥିଲେ ଶୁକ୍ରାଚାର୍ଯ୍ୟଙ୍କ ପାଖକୁ ସେ ମୃତ୍ୟୁ ସଞ୍ଜୀବନୀ ମନ୍ତ୍ର ପ୍ରାପ୍ତ ହେବା ପାଇଁ। କିନ୍ତୁ ସେ ମୃତ୍ୟୁ ସଞ୍ଜୀବନୀ ମନ୍ତ୍ର ଦେଉନଥିଲେ, ତାଙ୍କୁ ଅନ୍ୟ ସବୁ ଶିକ୍ଷା ଦେଉଥିଲେ କିନ୍ତୁ ମୃତ୍ୟୁ ସଞ୍ଜୀବନୀ ଦେଉନଥିଲେ। କିନ୍ତୁ ଏ ଅସୁରମାନେ କ'ଣ କରନ୍ତି ନା, ସବୁବେଳେ ବିରକ୍ତ ହୁଅନ୍ତି ଯେ ଏ କଚ ଯେଉଁ ଆସି ଦେବତାମାନଙ୍କ ଏ ବୃହସ୍ପତିଙ୍କ ପୁତ୍ର, ସିଏ ମୃତ୍ୟୁ ସଞ୍ଜୀବନୀ ମନ୍ତ୍ର ଶିଖିକରି ପଳେଇଯିବ, ଦେବତାମାନେ ଆମଠାରୁ ବଳିଯିବେ। ଏଇଭଳି ଭାବରେ ସେମାନେ ସବୁବେଳେ ଚେଷ୍ଟା କରନ୍ତି ତାଙ୍କୁ ମାରିଦେବା ପାଇଁ କଚକୁ, କିନ୍ତୁ ଯେତେଥର ମାରନ୍ତି ସେ ତାକୁ ବଞ୍ଚେଇ ଦିଅନ୍ତି ବୃହସ୍ପତି। ଏ ଶୁକ୍ରାଚାର୍ଯ୍ୟ ଜାଣନ୍ତି ମୃତ୍ୟୁ ସଞ୍ଜୀବନୀ ମନ୍ତ୍ର, ତେଣୁ ଗୋଟେ ଥର କ'ଣ କଲେ ନା, ତାକୁ ମାରିକିରି ପାଉଡ଼ର କରିଦେଲେ, ପାଉଡ଼ର କରିକିରି ସର୍ବତରେ ମିଶେଇ ଦେଇଦେଲେ, ଶୁକ୍ରାଚାର୍ଯ୍ୟଙ୍କୁ ଦେଇଦେଲେ, ଶୁକ୍ରାଚାର୍ଯ୍ୟ ସେଇଟା ସର୍ବତ ପାନ କରିଦେଲେ। ବର୍ତ୍ତମାନ ଯେତେବେଳେ କଚ ଦେବଦାନୀ ଶୁକ୍ରାଚାର୍ଯ୍ୟଙ୍କ କନ୍ୟା ବହୁତ ତାଙ୍କ ପ୍ରତି ଆସକ୍ତି ହୋଇଯାଇଛନ୍ତି, ସେ କଚ ପ୍ରତି ଦେବତାମାନଙ୍କର ସେ ପୁତ୍ର ବହୁତ ସୁନ୍ଦର ଶରୀର ତାର, ଇଏ ମଧ୍ୟ ଯୁବତୀ ସିଏ ମଧ୍ୟ ଯୁବକ ଆକର୍ଷଣ ରହିଛି। ତେଣୁ ଯେତେବେଳେ ଦେଖିଲେ କଚ ଆସିନାହାନ୍ତି, କଚ ଫେରିନାହାନ୍ତି, ତେଣୁ ସେ ବ୍ୟସ୍ତ ହେଲେ, ତେଣୁ ପଚାରିଲେ ଗୁରୁଦେବଙ୍କୁ, ପିତାଙ୍କୁ ପଚାରିଲେ, କଚ ଆସିନାହାନ୍ତି ଏପର୍ଯ୍ୟନ୍ତ। ତେଣୁ ଶୁକ୍ରାଚାର୍ଯ୍ୟ ଧ୍ୟାନରେ ଜାଣିପାରିଲେ କଚ ମୋ ଶରୀର ଭିତରେ ମିଶିଯାଇଛି, ସର୍ବତ ହୋଇଯାଇଛି, ତେଣୁ ସେ ତାଙ୍କୁ ମୃତ୍ୟୁ ସଞ୍ଜୀବନୀ ମନ୍ତ୍ର ଦେଲେ, ପ୍ରଦାନ କଲେ। ତାହେଲେ ଠିକ୍ ଅଛି, ମୁଁ ତ ମୃତ୍ୟୁ ସଞ୍ଜୀବନୀ ମନ୍ତ୍ର ଦେବି, ତୁମେ ଜୀବନ ପାଇଲା ପରେ ତୁମେ ମୋର ଶରୀରରୁ ପୁଣି ବାହାରିକି ଆସିବ, ତେଣୁ ମୁଁ ମୃତ୍ୟୁବରଣ କରିବି, ମୋତେ ମଧ୍ୟ ସେଇ ମୃତ୍ୟୁ ସଞ୍ଜୀବନୀ ମନ୍ତ୍ର ଦେଇକରି ପାଠ କରି ତୁମେ ମୋତେ ଜୀବନ ପ୍ରଦାନ କରିବ। ଏଇଭଳି ଭାବେ କହି ତାଙ୍କୁ ମୃତ୍ୟୁ ସଞ୍ଜୀବନୀ ମନ୍ତ୍ର ପ୍ରଦାନ କଲେ, ନହେଲେ ସେ ଦେଉନଥିଲେ। ତେଣୁ କଚ ଯେତେବେଳେ ମୃତ୍ୟୁ ସଞ୍ଜୀବନୀ ମନ୍ତ୍ର ପ୍ରାପ୍ତ ହେଲେ, ସେତେବେଳେ ସେ ତାଙ୍କ ମାନେ ତାଙ୍କର ଉଦରକୁ ବିଧାରଣ କରି ଯେତେବେଳେ ଆସିଲେ ସେ ମୃତ୍ୟୁବରଣ କରିଗଲେ, ତେଣୁ ପୁଣି ସେ ତାଙ୍କୁ ମୃତ୍ୟୁ ସଞ୍ଜୀବନୀ ମନ୍ତ୍ର ପ୍ରଦାନ କରି ତାଙ୍କୁ ମଧ୍ୟ ଜୀବନ ଧାରଣ କରାଇଦେଲେ। ତେଣୁ ଏଇଭଳି ଭାବରେ କଚର ଶିକ୍ଷା ସମାପ୍ତ ହୋଇଗଲା, ମୃତ୍ୟୁ ସଞ୍ଜୀବନୀ ମନ୍ତ୍ର ପ୍ରାପ୍ତ ହୋଇଗଲେ। ତେଣୁ ବର୍ତ୍ତମାନ ଯେତେବେଳେ ସେ ବିଦାୟ ନେଉଛନ୍ତି, ସେତେବେଳେ ଦେବଯାନୀ କହିଲେ, ମୁଁ ତୁମକୁ ବିବାହ କରିବି, ନା ତୁମେ ମୋତେ କେମିତି ବିବାହ କରି ତୁମର ଭଉଣୀ ହେବ, ଗୁରୁଙ୍କର ଭାଇ, ଗୁରୁଙ୍କର କନ୍ୟା, ଗୁରୁଙ୍କର ପିତା, ପିତାଙ୍କର କନ୍ୟା, ମୋର ଭଉଣୀ ହେବ, ମୁଁ ତୁମେ ବିବାହ କରିବି ନାହିଁ। ନା ବିବାହ ଯଦି କରିବ ନାହିଁ ତୁମେ ମନ୍ତ୍ର ଯେଉଁ ପ୍ରାପ୍ତ ହେଲ ସେଇଟା ଭୁଲିଯିବ, ସେଇଟା କାମ ଦେବ ନାହିଁ। ନା ଯଦି ମନ୍ତ୍ର କାମ ଦେବ ନାହିଁ ତୁମେ କୌଣସି ବ୍ରାହ୍ମଣଙ୍କୁ ବିବାହ କରିପାରିବ ନାହିଁ। ଏଇଭଳି ଭାବରେ ସବୁ ଅଭିଶାପ ଦେଇଦେଲେ। ତେଣୁ ପ୍ରକୃତରେ ଦେବଯାନୀ କୌଣସି ବ୍ରାହ୍ମଣଙ୍କୁ ବିବାହ ଏଇ ବର୍ଣ୍ଣନା କରାଯାଇଛି ଭାଗବତମରେ ନବମ ସ୍କନ୍ଧରେ। ଯଯାତି ମହାରାଜ ତାଙ୍କୁ ବିବାହ କରିଥିଲେ। ଯଯାତି ମହାରାଜ ଯଦି କ୍ଷତ୍ରିୟ କିନ୍ତୁ ଇଏ ହେଉଛନ୍ତି ବ୍ରାହ୍ମଣ, ଇଏ ହେଉଛି ପ୍ରତିଲୋମ ବିବାହ, କିନ୍ତୁ ସେ କରିଥିଲେ କାହିଁକିନା ଏଇ ଘଟଣାଟି ଏଇଭଳି ଭାବରେ ହେଇଛି। ଆଉ ତା ଭିତରେ ମଧ୍ୟ ବହୁତ କଥା ରହିଛି। ସେ ଯାହାହେଉ ବୃହସ୍ପତି ଠାରୁ ଆଉ ଟିକେ ଉନ୍ନତ ସ୍ତରରେ ଥିଲେ ଶୁକ୍ରାଚାର୍ଯ୍ୟ। କିନ୍ତୁ ଶୁକ୍ରାଚାର୍ଯ୍ୟଙ୍କର ଅସୁବିଧା ହେଉଛି ଯେ ଅସୁରମାନଙ୍କ ସଙ୍ଗ ଦେଉଥିଲେ, ଅସୁରମାନଙ୍କୁ କେମିତି ବୃଦ୍ଧି ହେବ ତାଙ୍କ ଚିନ୍ତା କରୁଥିଲେ ବୃହସ୍ପତି, କିନ୍ତୁ ଦେବତାମାନଙ୍କ ସପକ୍ଷରେ ଥିଲେ। ତେଣୁ ଇଏ ହେଉଛି ବୃହସ୍ପତିଙ୍କ ଗୋଟେ ପ୍ଲସ୍ ପଏଣ୍ଟ, ଶୁକ୍ରାଚାର୍ଯ୍ୟ ଏଇଟା ଗୋଟେ ମାଇନସ୍ ପଏଣ୍ଟ। ଯାହା ବି ହେଉ ଏଇଭଳି ଭାବରେ ସେ କହିଲେ ଏଷା ବିପ୍ର ବଳ ଦର୍କ, ଏଇ ଯେଉଁ ବିପ୍ର ଶୁକ୍ରାଚାର୍ଯ୍ୟଙ୍କ ବଳ ଯେତେବେଳେ ତାଙ୍କ ପାଇଁ ମାନେ ମାନେ ଉନ୍ନତି କରୁଛି ବା ଅଧିକ ଅଭିବୃଦ୍ଧି ହେଉଛି, ସେଥିପାଇଁ ସମ୍ପ୍ରତି ଉର୍ଜିତ ବିକ୍ରମ, ତାଙ୍କର ବିକ୍ରମ ତାଙ୍କର ବଳ ଆହୁରି ବଢ଼ି ବଢ଼ିକା ଯାଉଛି। ତାହେଲେ ଗୁରୁଦେବ କ'ଣ କରିବା ନା ତେଷା ମେବା ଅପମାନିନ, ପୁଣି ସେ ଯେତେବେଳେ ତାଙ୍କୁ ଅପମାନ କରିବେ ସାନୁବନ୍ଧ ବିନଗ, ସେ ଖାଲି ତାଙ୍କ ସହିତ ସମସ୍ତ ଶକ୍ତି ସହିତ ସବୁ ନଷ୍ଟ ହୋଇଯିବେ ତାଙ୍କର। ଏଇଭଳି ଭାବରେ ସମୟ ଆସିବ ବିନକ୍ଷତି। ପ୍ରଭୁପାଦ ମହାରାଜ ମଧ୍ୟ ସେ ଭାବାର୍ଥ ସେ କଥା ସବୁ କହିଛନ୍ତି। ଯାହା ହଉ ତେଣୁ ଏଇଭଳି ଭାବରେ ଏବଂ ସୁମନ୍ତ୍ରିତ ଅର୍ଥାସ୍ତେ ଗୁରୁଣା ଅର୍ଥାନୁଦର୍ଶିନା ହିତୁଆ ତ୍ରିଭୀଷ୍ଟ ବଂଜଗୁ ଗ୍ରୀର୍ବାଣା କାମରୂପିଣ। ତେଣୁ ଏଇଭଳି ଭାବରେ ସୁମନ୍ତ୍ରିତା ଗୁରୁଦେବ ଏଇଭଳି ଭାବରେ ମନ୍ତ୍ରଣା ପ୍ରଦାନ କଲେ, ଉପାୟ ପ୍ରଦାନ କଲେ, ଅର୍ଥ ପ୍ରଦାନ କଲେ। ତେଣୁ ଗୁରୁଣାର୍ଥାନୁଦର୍ଶିନା ଗୁରୁଦେବ ଏଇ ଯେଉଁ କଥା କହିଲେ ସେଇ କଥା ଅନୁସାରେ ହିତୁଆ ତ୍ରିଭୀଷ୍ଟପମ୍, ସ୍ୱର୍ଗକୁ ତ୍ୟାଗ କରିଥିଲେ ସେମାନେ ହିତୁଆ ତ୍ୟାଗ ଯୋଗୁ ଗିର୍ବାଣା କାମରୂପିଣ, ଛଦ୍ମବେଶରେ କି କୁଆଡ଼େ ପଡ଼ିଲେ ତାଙ୍କର ଶକ୍ତି ରହିଛି କାମରୂପିଣ, ଶରୀରକୁ ପରିବର୍ତ୍ତନ କରିପାରିବେ। ଇନ୍ଦ୍ର ଥରେ ଶରୀରକୁ ପରିବର୍ତ୍ତନ କରି ଯେଉଁ ରହିଛନ୍ତି ଗୌତମ ଋଷିଙ୍କର ପତ୍ନୀ ଅହଲ୍ୟାଙ୍କ ଯାଇକି ସଙ୍ଗ କରିଥିଲେ, ଗୌତମଙ୍କ ଶରୀର ଧାରଣ କରି ପଳିଯାଇଥିଲେ, ଅହଲ୍ୟାଙ୍କ ସଙ୍ଗ କରିଥିଲେ, ତାଙ୍କର ସବୁ ଶକ୍ତି ରହିଛି। ତେଣୁ ଗୌତମ ଋଷି ତାଙ୍କୁ ଅଭିଶାପ ଦେଇଥିଲେ, ତୁମର ଶରୀରରେ ସହସ୍ର ଜ୍ୱନି ହୋଇଯାଉ, ତୁମେ ଏଇଭଳି ଭାବରେ ମୋର ପତ୍ନୀଙ୍କୁ ଏବଂ ତାଙ୍କ ପତ୍ନୀଙ୍କୁ ମଧ୍ୟ ଅଭିଶାପ ଦେଇଥିଲେ, ତୁମେ ପାହାଡ଼ ମାନେ କ'ଣ ପଥର ହୋଇଯାଅ। ଏସବୁ ଘଟଣା ବର୍ଣ୍ଣନା କରିଥିଲେ। ଇଏ ହେଉଛି ତ୍ରେତା ଯୁଗର ଘଟଣା। ତେଣୁ ଭଗବାନ ରାମଚନ୍ଦ୍ରଙ୍କ କୃପାରୁ ସେ ପୁଣି ଅହଲ୍ୟା ପୁଣି ଜୀବନ ପ୍ରାପ୍ତ ହେଲେ। ତେଣୁ ଇଏ ଯେଉଁ ତାଙ୍କର ଶରୀର ସାରା ଜ୍ୱନି ହୋଇଯାଇଥିଲା, ତେଣୁ ସିଏ ପୁଣି ତାଙ୍କୁ ପ୍ରାର୍ଥନା କରିଥିଲୁ ଗୁରୁଦେବ ମାନେ କାହାକୁ ଏଇ ଯେଉଁ ଗୌତମ ଋଷିଙ୍କୁ, ସେ ତାଙ୍କର କରିଥିଲେ ତୁମେ ସେ ଜ୍ୱନିଟା ମାନେ ଚକ୍ଷୁ ହୋଇଯାଉ, ଚକ୍ଷୁ ହୋଇଯାଉ, ସହସ୍ର ଆଖ୍ୟ ବୋଲି କୁହାଯାଏ, ସହସ୍ର ସହସ୍ର ଚକ୍ଷୁ ରହିଛି ଇନ୍ଦ୍ରଙ୍କର, ବର୍ତ୍ତମାନ ମଧ୍ୟ ରହିଛି ସହସ୍ର ସହସ୍ରାକ୍ଷ। ତେଣୁ ଏଇଭଳି ଭାବରେ କାମ ରୂପେଣ ସେମାନେ ଯେକୌଣସି ଶରୀର ଧାରଣ କରିପାରିବେ, ତେଣୁ ଅଦୃଶ୍ୟ ହୋଇ ପଳେଇଗଲେ। ଏଣେ ଇଏ ଶଙ୍ଖନାଦ କରୁଛନ୍ତି, ଆଉ କେହି ନାହାନ୍ତି। ତେଣୁ ଦେବେଶୁ ଅଥା ନିଲିନେଶୁ ବଳିର୍ ବୈରୋଚନ ପୁରୀମ୍ ଦେବଧାନୀ ମଧିଷ୍ଠୟ ବସଂ ନିନିଏ ଜଗତ୍ରୟମ୍। ତେଣୁ ବଳି ମହାରାଜ ବହୁତ ସମୟ ଅପେକ୍ଷା କଲା ପରେ ଦେଖିଲେ କିଛି ଆସୁନାହିଁ, ସେପଟୁ କିଛି ଶଙ୍ଖ ବାଜୁନାହିଁ କି କିଛି ନାହିଁ କି ଆକ୍ରମଣ ବି ହେଉନାହିଁ। ତେଣୁ ଦେବେଶୁ ଅଥା ନିଲିନେଶୁ ମଧ୍ୟ ପଳେଇଗଲାଣି। ତେଣୁ ବଳେ ବୈରୋଚନ ପୁରୀମ୍ ବିରୋଚନ ପୁତ୍ର ବିରୋଚନ ଯିଏ ଦେବତାମାନେ ତାଙ୍କର ଜୀବନ ନେଇଯାଇଥିଲେ, ଦେବତାମାନଙ୍କର ସଙ୍କଟ ଆସିଯାଇଥିଲା, ସେଥିପାଇଁ ସେ ବିରୋଚନଙ୍କର ପ୍ରାଣ ନେଇଯାଇଥିଲେ। ତେଣୁ ବର୍ତ୍ତମାନ ଦେବତାମାନେ ସେଇ ଯାହାଙ୍କୁ ପ୍ରାଣ ନେଇଥିଲେ ତାଙ୍କର ବର୍ତ୍ତମାନ ସଙ୍କଟ ଆସିଯାଇଛି। ବୈରୋଚନ ଶବ୍ଦ ବ୍ୟବହାର କରାଯାଇଛି, ବଳି ବୈରୋଚନ ପୁରୀମ୍ ବର୍ତ୍ତମାନ ସେ ଅଳକାପୁରୀକୁ ଦେବଧାନୀ ମଧିଷ୍ଠୟ ବର୍ତ୍ତମାନ ସେ ଅଳକାପୁରୀକୁ ଅକ୍ତିଆର କରିନେଲେ ଏବଂ ବସଂ ନିନି ଜଗତ୍ରୟମ୍ ନିଜ ବସରେ ନେଇଗଲେ, ଅସୁରମାନେ ଅକ୍ତିଆର କରିଦେଲେ। ତେଣୁ ବର୍ତ୍ତମାନ ସେ ତ୍ରିଲୋକର ଅଧିପତି ହୋଇଗଲେ ବଳି ମହାରାଜ। ତ୍ରିଲୋକର ଯିଏ ସ୍ୱର୍ଗର ଅଧିପତି ହେବେ ସିଏ ତ୍ରିଲୋକର ଅଧିପତି ହେବେ। ତେଣୁ ଏଇଭଳି ଭାବରେ ତଂ ବିଶ୍ୱଜୈନଂ ଶିଷ୍ୟଂ ଭୃଗବ ଶିଷ୍ୟବତ୍ସଳା ସତୀନ ହୟମେଧାନାମ ଅନୁବ୍ରତ ମଜାଜୟନ୍। ତେଣୁ ଜଣେ ଯେତେବେଳେ ଇନ୍ଦ୍ର ଆସନରେ ବସିବ ବା ସେ ପୋଷ୍ଟ ପାଇବ ତା'ର କ୍ୱାଲିଫିକେସନ୍ ରହିଛି, ଯେମିତି ଆପଣଙ୍କର ବିଭିନ୍ନ ପୋଷ୍ଟ ପାଇଁ କ୍ୱାଲିଫିକେସନ୍ ରହିଛି, ସେହିଭଳି ଭାବରେ ଇନ୍ଦ୍ର ପୋଷ୍ଟ ପାଇଁ କ୍ୱାଲିଫିକେସନ୍ ହେଉଛି ସେ 100 ଯଜ୍ଞ କରିଥିବେ, ସେଥିପାଇଁ ଇନ୍ଦ୍ରକୁ କୁହାଯାଏ ଶତକ୍ରତୁ, 100 ଯଜ୍ଞ ସେ କରିଛନ୍ତି ଶତକ୍ରତୁ। ଆମ ଶ୍ରୀଶ୍ରୀମନ୍ଦ ରାଧାକୁନ୍ଦୀ ସ୍ୱାମୀ ମହାରାଜ କହନ୍ତି ଯେତେବେଳେ ଇନ୍ଦ୍ର ସିଗ୍ନେଚର୍ ସର୍ଟ ସାଇନ୍ କରନ୍ତି ସେ ଲେଖନ୍ତି ଶକ୍ର, ଶକ୍ର ମାନେ ଶତକ୍ରତୁ, ଶତକ୍ରତୁ। ତେଣୁ ଇଏ ସେଥିପାଇଁ ଇନ୍ଦ୍ର ଯେତେବେଳେ ଦେଖିବେ ଆଉ ଜଣେ କିଏ ଯଜ୍ଞ କଲେଣି ବା ତପସ୍ୟା କଲେଣି ତାଙ୍କର ଭୟ ହେଇଯାଏ, ତେଣୁ ତାଙ୍କର ଯଜ୍ଞ ବା ତପସ୍ୟା ଭଙ୍ଗ କରିବାକୁ ସବୁ ଚେଷ୍ଟା କରନ୍ତି ସିଏ। ତେଣୁ ବର୍ତ୍ତମାନ ଶୁକ୍ରାଚାର୍ଯ୍ୟ ଜାଣିଛନ୍ତି ଏ କଥା, ତାଙ୍କର କ୍ୱାଲିଫିକେସନ୍ ନାହିଁ, ସେ ଯାଇଛନ୍ତି ଇନ୍ଦ୍ର ହେଇଯାଇଛନ୍ତି, ତେଣୁ 100 ଯଜ୍ଞ ସେ ବ୍ୟବସ୍ଥା କରେଇଲେ। ତଂ ବିଶ୍ୱଜୟିନଂ ଶିଷ୍ୟଂ, ଯିଏକି ବର୍ତ୍ତମାନ ବିଶ୍ୱ ଜୟ କରିଗଲେ, ଭୃଗବ ଶିଷ୍ୟ ବତ୍ସଳା, ଭୃଗୁ ତାଙ୍କର ଶିଷ୍ୟପତି ଅତ୍ୟନ୍ତ ବହୁତ ମାନେ ତାଙ୍କ ବହୁତ ପ୍ରେମ ରହିଛି ବା ତାଙ୍କର ବହୁତ ସ୍ନେହ ରହିଛି। ବତ୍ସଳା ଯେମିତି ଗାଈ ତା'ର ବତ୍ସାକୁ ସ୍ନେହ କରେ, ସେଇଭଳି ଭାବରେ ଇଏ ଶିଷ୍ୟ ବତ୍ସଳା, ଭଗବାନ କୁହାଯାଏ ଭକ୍ତ ବତ୍ସଳ, ଭଗବାନ କୁହାଯାଏ ଜ୍ଞାନୀ ବତ୍ସଳ ବା କର୍ମୀ ବତ୍ସଳ, ଭଗବାନ ଭକ୍ତ ବତ୍ସଳ, ଭଜ ଭକତ ବତ୍ସଳ ଶ୍ରୀ ଗୌର ହରି, ଭକ୍ତଙ୍କର ଅଧୀନ ହେଇଯାଆନ୍ତି ଭଗବାନ, ଏଭଳି ଭକ୍ତ ବତ୍ସଳ ଶ୍ରୀ ଭଗବାନ ନିଜକୁ ବିକ୍ରି କରିଦିଅନ୍ତି। ଅଦ୍ୱୈତାଚାର୍ଯ୍ୟଙ୍କର ଆଜି ପତ୍ନୀଙ୍କର ଆବିର୍ଭାବ ଦିବସ, ଅଦ୍ୱୈତାଚାର୍ଯ୍ୟ ସେଇଭଳି ଭାବରେ ଭଗବାନଙ୍କୁ ଜାଣିଥିଲେ। ଏହି ଶ୍ଳୋକଟି ରହିଛନ୍ତି ଭାଗବତ ଶାସ୍ତ୍ରରେ ବର୍ଣ୍ଣନା କରାଯାଇଛି ଯେ ତୁଳସୀ ପତ୍ର ଏବଂ ଜଳ ସେମାନେ ଜଳ ପ୍ରଦାନ କଲେ ଭଗବାନ ନିଜକୁ ବିକ୍ରି କରିଦିଅନ୍ତି। ସେଇଥିପାଇଁ ଅଦ୍ୱୈତାଚାର୍ଯ୍ୟ ଯେତେବେଳେ ଆସିଥିଲେ ସେତେବେଳେ ସିଏ ଜଗତରେ କୃଷ୍ଣ ଭକ୍ତି ନଥିଲା, ସବୁ ବିଭିନ୍ନ ଦେବାଦେବୀମାନେ ପୂଜା କରୁଥିଲେ, ତେଣୁ ଅଦ୍ୱୈତାଚାର୍ଯ୍ୟ ଭଗବାନଙ୍କୁ ଆରାଧନା କଲେ, ଆବାହନ କଲେ, ଶାଳଗ୍ରାମରେ ଜଳ ତୁଳସୀ ପ୍ରଦାନ କରି ଭଗବାନଙ୍କୁ ଆବାହନ କରିଥିଲେ। ତେଣୁ ତାଙ୍କର ଆବାହନରେ ଭଗବାନ ଆସିଲେ, ଗୌରାଙ୍ଗ ମହାପ୍ରଭୁ ଆସିଲେ, ଏବଂ ତାଙ୍କର ପତ୍ନୀ ହେଉଛନ୍ତି ପତି ହେଉଛନ୍ତି ସୀତା ଠାକୁରାଣୀ, ଲକ୍ଷ୍ମୀ ଦେବୀ ସିଏ, ଇଏ ହେଉଛନ୍ତି ଭଗବାନ ବିଷ୍ଣୁ, ସିଏ ହେଉଛନ୍ତି ଲକ୍ଷ୍ମୀ, ତେଣୁ ତାଙ୍କର ଆଜି ଆବିର୍ଭାବ ଦିବସ। ଯାହା ହଉ, ଏହିଭଳି ଭାବରେ ସତେନ ହୟମେଧାନାମ ଅନୁବ୍ରତ ମଜାଜୟନ, ତେଣୁ 100 ଯଜ୍ଞ କରିବା ପାଇଁ ସେ ବ୍ୟବସ୍ଥା କରିଦେଲେ। ଆସିବ ସେ କଥା, କେଉଁଠି ଯଜ୍ଞ କରୁଥିଲେ ଭଗବାନ ଆସି ବାମନଦେବରୁ ଆସି ପହଞ୍ଚିବେ, ଏ ପ୍ରଶ୍ନ ପଚାରିଥିଲେ ଜଣେ କେଉଁଠି ସେ ବାମନଦେବ ଆବିର୍ଭାବ ହୋଇଥିଲେ। ତେଣୁ ତଦନୁଭାବେନ ଭୁବନତ୍ରୟ ବିଶ୍ରୁତାମ କୀର୍ତ୍ତିଂ ଦିକ୍ଷୁ ବିତୁନ୍ନାନ ସରେଜ ଉଡ଼ୁରାଡ଼ିବ। ବଳି ମହାରାଜ ଯଦିଓ ଅସୁର, କିନ୍ତୁ ସେ ପରେ ସେ ଜଣେ ମହାଜନରେ ପରିଣତ ହୋଇଛନ୍ତି, ସେ ପ୍ରହ୍ଲାଦ ମହାରାଜଙ୍କ ପୌତ୍ର, ଧର୍ମନୀତି ଅନୁସାରେ ଶାସନ କରୁଥିଲେ। କୌଣସି ସାଧାରଣତଃ ଅସୁରମାନେ କ'ଣ କରନ୍ତି ନା, ସବୁ ଧର୍ମନୀତିକୁ ଓଲଟେଇ ଦିଅନ୍ତି, ହିରଣ୍ୟକଶିପୁ ଇତ୍ୟାଦି, ସେମାନେ ସବୁ ହିରଣ୍ୟକଶି ମଧ୍ୟ ଅକ୍ତିଆର କରିଦେଇଥିଲେ ସ୍ୱର୍ଗକୁ, କିନ୍ତୁ ସେ ଧର୍ମନୀତିକୁ ଓଲଟେଇ ଦେଇଥିଲେ। ଜଣେ ଉର୍ଦ୍ଧ୍ୱଂ ଗଚ୍ଛନ୍ତି ସତ୍ୟସ୍ଥା, ସତ୍ୟଗୁଣରେ ଯିଏ ରହିବ ଉର୍ଦ୍ଧ୍ୱକୁ ଯିବ, ସେ କହିବେ ନା ଯେ ତମ ଗୁଣରେ ରହିବ ସେ ଉର୍ଦ୍ଧ୍ୱକୁ ଯିବ, ଏଇଭଳି ଭାବରେ ସବୁ ଧର୍ମକୁ ପରିବର୍ତ୍ତିତ କରିଦେଇଥିଲେ। କିନ୍ତୁ ବଳି ମହାରାଜ ଠିକ୍ ଭାବରେ ଧର୍ମନୀତି ଅନୁସାରେ ଶାସନ କରୁଥିଲେ। ତଦନୁଭାବେନ ଭୁବନତ୍ରୟ ବିସ୍ତୃତାମ, ଏ ତିନି ଭୁବନରେ ସବୁ ରାଜା ହେଇଥିଲେ, କୀର୍ତ୍ତିଂ ଦିକ୍ଷୁ ବିତୁନ୍ନାନ, ତାଙ୍କ କୀର୍ତ୍ତି 4 ଦିଗରେ ବିସ୍ତୃତ ହେଇଗଲା, ବହୁତ ସୁନ୍ଦର ଭାବରେ ରାଜ୍ୟ ଶାସନ କରୁଥିଲେ, କୌଣସି କିଛି ଅସୁବିଧା ନଥିଲା, ମୋଦି ସରକାର ଭଳି ଶାସନ କରୁଥିଲେ। ସରେଜ ଉଡ଼ୁରାଡ଼ିବ, ତେଣୁ ଏଇଭଳି ଭାବରେ ଯେମିତି ନକ୍ଷତ୍ର ଶଶି ଚନ୍ଦ୍ର ଯେମିତି କ'ଣ ଶୋଭା ପାଆନ୍ତି, ସେଇଭଳି ଭାବରେ ଉଡ଼ୁରାଡ଼ିବ। ଭଗବତ ଗୀତାରେ ଭଗବାନ କହିଛନ୍ତି ନକ୍ଷତ୍ରାଣାଂ ଅହଂ ଶଶି, ନକ୍ଷତ୍ରମାନଙ୍କ ଭିତରେ ମୁଁ ହେଉଛି ଚନ୍ଦ୍ର, ତେଣୁ ଏଇଭଳି ସେଇଭଳି ଭାବରେ ଚନ୍ଦ୍ର ଭଳି ଶୋଭା ପାଉଛନ୍ତି ବଳି ମହାରାଜ, ଉଡ଼ୁରାଡ଼ିବ, ସବୁ ଠିକ୍ଠାକ୍ ଚାଲିଛି, କିଛି ଅସୁବିଧା ହେଇନି। ତେଣୁ ବୁବୁଧେ ଚ ଶ୍ରିୟଂ ସ୍ୱର୍ଦ୍ଧାନ ଦ୍ୱିଜ ଦେବ ପଲମ୍ବିଥାମ କୃତକୃତ୍ୟ ବିବାତ୍ମାନ ମନ୍ୟମାନ ମହାତ୍ମନା। ତେଣୁ ବଳି ବର୍ତ୍ତମାନ କ'ଣ କଲେ, ସବୁ ବୁବୁଧେ ଭୋଗ କଲେ, ସ୍ୱର୍ଗର ଐଶ୍ୱର୍ଯ୍ୟକୁ ଭୋଗ କଲେ, ବୁବୁଧେ ଚ ଶ୍ରିୟଂ, ବହୁତ ଐଶ୍ୱର୍ଯ୍ୟ ରହିଛି ଭଗବତ ଗୀତାରେ ବର୍ଣ୍ଣନା କରାଯାଇଛି, ତେ ତାଙ୍କୁକ୍ତ ସ୍ୱର୍ଗଲୋକ ବିଶାଳମ, ସ୍ୱର୍ଗଲୋକର ଐଶ୍ୱର୍ଯ୍ୟକୁ ଗୋଟିଏ ଶବ୍ଦରେ ଭଗବାନ କହିଲେ ବିଶାଳମ, ବହୁତ ଐଶ୍ୱର୍ଯ୍ୟ ରହିଛି ସେଠି। ଯେତେ ଆମେ ଉନ୍ନତ ଲୋକକୁ ଯିବା ସେତେ ଶହେ ଗୁଣ ଲେଖା ଭୌତିକ ଆନନ୍ଦ ବଢ଼ି ବଢ଼ିକା ଯିବ। ତେଣୁ ଶ୍ରଦ୍ଧାନ ସେ ବଢ଼ି ବଢ଼ିକା ଯାଉଛି ସେଇଭଳି ଭାବରେ। ଦ୍ୱିଜ ଦେବ ପଲମ୍ବିତାନ, ବ୍ରାହ୍ମଣମାନଙ୍କର ଏବଂ ବ୍ରାହ୍ମଣମାନଙ୍କ ଦ୍ୱାରା ତାଙ୍କର କୃପାରୁ ଆଜି ସେ ଏଇଭଳି ପ୍ରାପ୍ତ ହୋଇଛନ୍ତି, ତେଜ ପ୍ରାପ୍ତ ହୋଇଛନ୍ତି। ତେଣୁ ନିଜକୁ ସେ କୃତାର୍ଥ ମନେ କରୁଥିଲେ। ମନ୍ୟମାନ ମହାତ୍ମାନା, ମହାତ୍ମା ସିଏ ପ୍ରକୃତରେ ଭୌତିକ ଐଶ୍ୱର୍ଯ୍ୟରେ ଜଣେ ଆନନ୍ଦିତ ହୁଅନ୍ତି ନାହିଁ, ଇଏ ଖାଲି ବାହାରକୁ ଦେଖିବା ପାଇଁ କଥା କୁହାଯାଉଛି, କିନ୍ତୁ ପ୍ରକୃତରେ ସେ ଭଗବାନ ଭକ୍ତ ଥିଲେ। ପ୍ରହ୍ଲାଦ ମହାରାଜଙ୍କର ଶିଷ୍ୟ ସିଏ, ତେଣୁ ପ୍ରହ୍ଲାଦ ମହାରାଜ ଏଭଳି ଭାବରେ ଦୈତ୍ୟାନାମ ପ୍ରହ୍ଲାଦ ଷ୍ଟାସିନ ଦୈତ୍ୟାନାମ ଦୈତ୍ୟମାନଙ୍କୁ ଯେଉଁ ହେଉଛନ୍ତି ପ୍ରହ୍ଲାଦ ଭଗବାନ ଜଣେ ବିଭୂତି, ତେଣୁ ସେ ଭଗବାନ ଭକ୍ତ ଥିଲେ। ଏ ଭୌତିକ ଐଶ୍ୱର୍ଯ୍ୟ ତାଙ୍କ ପାଇଁ ତୁଚ୍ଛ ହୋଇଯାଏ। ଯେଉଁମାନେ ଭଗବାନଙ୍କର ଭକ୍ତି ପ୍ରାପ୍ତ ହୁଅନ୍ତି, ଯେଉଁମାନେ ଭଗବାନଙ୍କ ଭକ୍ତ ସେବାରେ ଯେଉଁ ଆନନ୍ଦ ପ୍ରାପ୍ତ ହୁଅନ୍ତି, ତା ତୁଳନାରେ ଭୌତିକ ଐଶ୍ୱର୍ଯ୍ୟ ତୁଚ୍ଛ। କିନ୍ତୁ ସାଧାରଣ ଲୋକମାନଙ୍କୁ ବୁଝିବା ପାଇଁ ଏହିସବୁ ଶ୍ଳୋକଟି କୁହାଯାଇଛି। ଏଇଭଳି ଭାବରେ ପ୍ରଭୁପାଦ ମହାରାଜ ଭାବତୀ ବ୍ରାହ୍ମଣମାନଙ୍କୁ କୁହାଯାଏ ଦ୍ୱେଜ ଦେବ ଏବଂ କ୍ଷତ୍ରିୟମାନଙ୍କୁ କୁହାଯାଏ ନରଦେବ। ଦେବ ପରମ୍ବିତମ୍ ବୋଲି କୁହାଯାଉଛି, ତ ଏ କ୍ଷତ୍ରିୟମାନେ ହେଉଛନ୍ତି ନରଦେବ, ବ୍ରାହ୍ମଣମାନେ ହେଉଛନ୍ତି ଦ୍ୱିଜ ଦେବ। ଭଗବତ ଗୀତାରେ ଭଗବାନ କହିଛନ୍ତି ନରାଣାଂ ଚ ନରାଧିପମ୍, ଯେ ରାଜା ହେବେ ସେ ହେଉଛନ୍ତି ମନୁଷ୍ୟମାନଙ୍କ ଭିତରେ ଯେ ରାଜା, ସେ ହେଉଛନ୍ତି ଭଗବାନ ଜଣେ ପ୍ରତିନିଧି ବା ବିଭୂତି। ଯେଉଁ ଭଗବାନଙ୍କ ତିନି ଜଣ ଗୁଣ ଅବତାର ଅଛନ୍ତି, କିଏ ବ୍ରହ୍ମା ବିଷ୍ଣୁ ଏବଂ ଶିବ। ବ୍ରହ୍ମା ହେଉଛନ୍ତି ରଜଗୁଣର ଅବତାର, ବିଷ୍ଣୁ ହେଉଛନ୍ତି ସତ୍ୟଗୁଣର ଅବତାର, ଶିବଜୀ ହେଉଛନ୍ତି ତମଗୁଣର ଅବତାର। ତେଣୁ ବ୍ରହ୍ମା ସୃଷ୍ଟି କରନ୍ତି, ବିଷ୍ଣୁ ପାଳନ କରନ୍ତି ଏବଂ ଶିବଜୀ ଧ୍ୱଂସ କରନ୍ତି। ପାଳନକର୍ତ୍ତା ପାଳନ ଦାୟିତ୍ୱ ଦିଆଯାଇଛି ବିଷ୍ଣୁଙ୍କ ପାଖରେ, ଆଉ କେହି ପାଳନ କରିପାରିବେନି, ସେଠି ବିଷ୍ଣୁ ନିଜେ ସ୍ୱୟଂ ପାଳନ କରୁଛନ୍ତି। ତେଣୁ ରାଜା ଯିଏ ବି ସେ ପ୍ରଜାମାନଙ୍କୁ ପାଳନ କରିବେ, ସେଥିପାଇଁ ସିଏ ହେଉଛନ୍ତି ବିଷ୍ଣୁଙ୍କର ପ୍ରତିନିଧି। ଏଇଭଳି ଭାବରେ ତାଙ୍କର ରାଜଶାସନ ଚାଲିଲା, ଏଇଭଳି ଭାବରେ ଅନେକ ଦିନ ଚାଲିଗଲା, ବିତିଗଲା। ତେଣୁ ଷୋହଳ ଶ୍ଳୋକରେ ଷୋହଳ ଅଧ୍ୟାୟରେ କୁହାଯାଉଛି, ଶ୍ଳୋକ ଏକରେ କହୁଛି ଶୋକ ଉବାଚ ଏବଂ ପୁତ୍ରେଷୁ ନଷ୍ଟେଷୁ ଦେବ ମାତା ଅଦିତିସ୍ତଦା ହୃତେ ତ୍ରିଭିଷ୍ଟପେ ଦୈତ୍ୟ ପର୍ଯ୍ୟତପ୍ୟ ଦନାଥବତ୍। ଆମ ଶିଶୁମନ୍ତ ରାଧାକୃଷ୍ଣ ସ୍ୱାମୀ ମହାରାଜ କହନ୍ତି ଇନ୍ଦ୍ର ଦେଖିଲେ ଆଉ କୌଣସି ଉପାୟ ନାହିଁ, କେତେ କାଳ ସେ ଅପେକ୍ଷା କରିବେ, କିଛି ଗୋଟେ ଆମକୁ କରିବାକୁ ପଡ଼ିବ ନା, କାଳକୁ ଅପେକ୍ଷା କଲେ ହେବ, ଆମକୁ ବ୍ୟବସ୍ଥା କରିବାକୁ ପଡ଼ିବ। ତେଣୁ ସେ ଚିନ୍ତା କରି, ଇନ୍ଦ୍ର ସାଧାରଣ ବ୍ୟକ୍ତି ନୁହନ୍ତି, ବହୁତ ବୁଦ୍ଧିମାନ ସେ ବ୍ୟକ୍ତି, ତେଣୁ ତ୍ରିଲୋକର ଅଧିପତି ହୋଇଛନ୍ତି। ତେଣୁ ସେ କହିଲେ ପିତା ହେଉଛନ୍ତି କଶ୍ୟପ, ଅସୁରମାନଙ୍କ ପିତା ସିଏ, ଦେବତାମାନଙ୍କ ପିତା ସିଏ, ସର୍ପମାନଙ୍କ ପିତା ସିଏ, ସବୁ ସବକର ସମସ୍ତଙ୍କର ସିଏ ହେଉଛନ୍ତି ପିତା କଶ୍ୟପ। ତେର ଜଣ ପତ୍ନୀ ଦକ୍ଷଙ୍କର କନ୍ୟା, ତେର ଜଣ ସେ ବିବାହ କରିଥିଲେ, ତାପରେ ପୁଣି ଚାରି ଜଣ ବିବାହ କଲେ, ଆଉ ଚାରି ଜଣ କେହି ମିଳିଲେ ନାହିଁ ଦକ୍ଷଙ୍କୁ ଦେବା ପାଇଁ ତାଙ୍କ କନ୍ୟାଙ୍କୁ, ତେଣୁ ପୁଣି ଆଉ ଥରେ ଦେଲେ କଶ୍ୟପକୁ ଦେଲେ। ସତର ଜଣ ପତ୍ନୀ ତାଙ୍କର, ସମଗ୍ର ପୃଥିବୀରେ ଯେତେ ଜୀବ ଅଛନ୍ତି ବିଶ୍ୱରେ, ଖାଲି ପୃଥିବୀ ନୁହଁ, ସ୍ୱର୍ଗ ଲୋକଠୁ ଆରମ୍ଭ କରି ସମସ୍ତେ ତାଙ୍କର ସବୁ ପ୍ରଜା, ତାଙ୍କଠାରୁ ଜାହାତ ହୋଇଛନ୍ତି ତାଙ୍କର ପତ୍ନୀମାନଙ୍କ ଠାରୁ। ତେଣୁ ବର୍ତ୍ତମାନ ଇନ୍ଦ୍ର ଚିନ୍ତା କରୁଛନ୍ତି, ପିତାଙ୍କ ପାଖକୁ ଗଲେ ସେ କିଛି କାମକୁ ନୁହଁ, ସେ କିଛି କରିବେ ନାହିଁ, ସେ ତ ଧ୍ୟାନ କରୁଛନ୍ତି ସବୁବେଳେ ଭଗବାନଙ୍କର, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ରାମ ରାମ। ଆଉ ତାଙ୍କର ତ ସମସ୍ତେ ପତ୍ନୀ, ସତର ଜଣ ପତ୍ନୀ ଅଛନ୍ତି, ଅସୁରମାନଙ୍କ ମା ଯିଏ ସିଏ ମଧ୍ୟ ତାଙ୍କର ପତ୍ନୀ, ତେଣୁ ସେ କ'ଣ କହିବେ କାହାକୁ, ତେଣୁ ସେ ନିଜ ମା ପାଖକୁ ଗଲେ, ଯାଇ କାନ୍ଦିଲେ ସେଠି, ମା ମୋତେ ରକ୍ଷା କର, ଆଉ କିଏ ରକ୍ଷା କରିପାରିବେ ନାହିଁ। ତେଣୁ ବର୍ତ୍ତମାନ ଅଦିତି ଦେବତାମାନଙ୍କର ମା ଅଦିତି ସେହି ଦେବକୀ ରୂପରେ ଆସିଥିଲେ ଏବଂ କଶ୍ୟପ ବସୁଦେବ ରୂପରେ ଆସିଥିଲେ, ଭଗବାନ ତାଙ୍କ ପୁତ୍ର ସନ୍ତାନ ରୂପରେ ଆସିଥିଲେ। ସେହି କଶ୍ୟପ ଏବଂ ଅଦିତି ସେ ମଧ୍ୟ ଏଇ କିଏ ଜଗନ୍ନାଥ ମିଶ୍ର ଏବଂ ତାଙ୍କର ପତ୍ନୀ ସଚିଦେବୀ ରୂପରେ ଆସିଛନ୍ତି। ସେହି ଭଗବାନ ପିତା, ସେ ସବୁବେଳେ ପାଇଁ ପିତା ଭଗବାନଙ୍କର, ପିତା ମାତା। ତେଣୁ ଅଦିତି ଯେତେବେଳେ ଯାଇ ପହଞ୍ଚିଗଲେ, ଅଦିତିଙ୍କ ପାଖରେ ପହଞ୍ଚିଗଲେ, ସେ ଚନ୍ଦ୍ରବେଶରେ ପହଞ୍ଚିଛନ୍ତି। ପୁଅର ପୁତ୍ରମାନେ ସବୁ ବାର ଜଣ, ସେ ସମୟରେ ଏଗାରଟି ପୁତ୍ର ଥିଲେ ତାଙ୍କର ଦେବତାମାନେ, ସେମାନେ ଏକାଦଶ ଆଦିତ୍ୟ, ତାପରେ ବର୍ତ୍ତମାନ ବାମନ ଦେବ ଆସିବେ, ଦ୍ୱାଦଶ ଆଦିତ୍ୟ ସେ ଆସିବେ। ତେଣୁ ପୁଅମାନେ ଆଉ ଅନ୍ୟ ଦେବତାମାନେ ସବୁ କିଏ କୁଆଡ଼େ ଲୁଚିକି ରହିଛନ୍ତି, ମାଆଙ୍କର ମନ ଭଲ ଲାଗୁନାହିଁ। ଏବଂ ପୁତ୍ରେଷୁ ନଷ୍ଟେଷୁ, ଏଇଭଳି ଭାବରେ ପୁତ୍ରମାନଙ୍କର ସବୁ ଅଦୃଶ୍ୟ ହୋଇଯାଇଛନ୍ତି, ନଷ୍ଟ ମାନେ ଅଦୃଶ୍ୟ ହୋଇଯାଇଛନ୍ତି, ବହୁତ କଷ୍ଟ ଭୋଗ କରୁଛନ୍ତି, ଜାଣିପାରୁଛନ୍ତି ମା'। ତେଣୁ ଦେବ ମାତା ଅଦିତି ତଦା, ଅଦିତି ଯେ ଦେବତାମାନଙ୍କର ମା, ସେ କ'ଣ କଲେ ତଦା ଯେତେବେଳେ ପୁଅ ଆସିକିରି ଏଇଭଳିଆ କାନ୍ଦିଲେ, ତେଣୁ ଏମିତି ତ ମାଆଙ୍କର ମନ ଦୁଃଖ ରହିଛି, ପୁଅ ଆସି ପୁଣି କାନ୍ଦିଲାଣି, ତେଣୁ ମା' ମଧ୍ୟ ଚିନ୍ତା କରୁଛନ୍ତି କ'ଣ କରିବେ, ତାଙ୍କ ତରଫରୁ କ'ଣ ସେ କରିପାରିବେ, ଆମ ଦ୍ୱାରା କ'ଣ କରିହେବ। ତେଣୁ ହୃତେ ତ୍ରିବିଷ୍ଟପେ ଦୈତ୍ୟେଇ, ତ୍ରିବିଷ୍ଟପ ତାଙ୍କର ପୁତ୍ରମାନେ ଏ ଆକାଶରୁ ସେମାନେ ଅପସାରଣ ହୋଇଯାଇଛନ୍ତି, ପଳେଇ ଯାଇଛନ୍ତି ଦୈତ୍ୟମାନଙ୍କ ଦ୍ୱାରା। ତେଣୁ ପର୍ଯ୍ୟତପ୍ୟ ଦନାଥବତ୍, ତେଣୁ ସେ ବହୁତ ଅନାଥ ଭଳି ବହୁତ ମନ ଦୁଃଖରେ ରହିଛନ୍ତି, ବହୁତ ତାପିତ ହେଉଛନ୍ତି। ଏଇଭଳି ଭାବରେ ଭଗବାନଙ୍କର ମଧ୍ୟ ସ୍ମରଣ କରୁଛନ୍ତି। ବିପଦ ବିପଦ ସେଥିପାଇଁ ଆସେ ଭଗବାନ, ସେଥିପାଇଁ ବିପଦ ଦିଅନ୍ତି। ବିପଦ ଆସିଲେ ଆମେ ଭଗବାନଙ୍କୁ ସ୍ମରଣ କରିବା, ଭଗବାନ ଯଦି ଚାହିଁବେ ଭୌତିକ ଜଗତ ମଧ୍ୟ ସୁଖାଳୟମ କରିପାରିଥାନ୍ତେ, କିନ୍ତୁ ସୁଖାଳୟମ କାହିଁକିନା ଚିର୍ଜଗତ ଯେମିତି ରହିଛି ସୁଖାଳୟମ, ବୈକୁଣ୍ଠ ଲୋକ, ବୈକୁଣ୍ଠ ଲୋକରେ କୌଣସି ଦୁଃଖ ନାହିଁ, ସେଠି ସବୁବେଳେ ଆନନ୍ଦ, ସେଠି ସବୁବେଳେ ସୁଖ ରହିଛି। କିନ୍ତୁ ଭୌତିକ ଜଗତକୁ କ'ଣ ସେଇପରି କରିପାରିବେ ନାହିଁ କି, କିନ୍ତୁ କରୁନାହାନ୍ତି କାହିଁକି ନା, ଆମେ ସବୁ ଭୁଲିଯିବା ଭଗବାନଙ୍କୁ, ଭଗବାନ ଭୁଲି ଯାଇଥିବାରୁ ଆମେ ଭୌତିକ ଜଗତରେ ପତନ ହୋଇଛି, ଆମେ ବଦ୍ଧ ଯିବ। ପୁଣି ଯଦି ଭଗବାନ ଏଠି ସବୁ ପ୍ରକାର ସୁଖର ବ୍ୟବସ୍ଥା କରିବେ, ଯଦି ବିପଦ ନ ରହିବ, ତାହେଲେ ପୁଣି ଆମେ ଭଗବାନ ଭୁଲିଯିବା। ତେଣୁ ଭଗବାନଙ୍କୁ କ'ଣ କହୁଛନ୍ତି, ଭଗବାନଙ୍କୁ ମନେ ରଖିବା ପାଇଁ ଭଗବାନ ଏ କୃପା କରିଛନ୍ତି, ଆମକୁ ବିପଦ ଦେଉଛନ୍ତି ଭୌତିକ ଜଗତରେ, ବିପଦ ଦେବାରୁ ଆମେ ଭଗବାନଙ୍କୁ ସ୍ମରଣ କରିବା। ତେଣୁ ଆଜି ଅଦିତି ଭଗବାନଙ୍କୁ ସ୍ମରଣ କରୁଛନ୍ତି, ପୁଅ ମଧ୍ୟ କ୍ରନ୍ଦନ କଲାଣି, ତଥାପି ସେ ଚିନ୍ତା କରୁଛନ୍ତି କ'ଣ କରିହେବ। ତେଣୁ ଏହିଭଳି ଭାବରେ ଅବସ୍ଥାରେ ଥିଲାବେଳେ ଏକଦା କଶ୍ୟପ ତସ୍ୟା ଆଶ୍ରମଂ ଭଗବାନ ଅଗାତ ନିରୁତ୍ସବଂ ନିରାନନ୍ଦଂ ସମାଧେ ବିରତେ ଚିରାତ୍। ତେଣୁ କଶ୍ୟପ ମୁନି ସେ ତାଙ୍କର ଆଶ୍ରମରେ ସମାଧିରେ ରହିଛନ୍ତି, ବହୁତ ବହୁତ କାଳ ରହିଯାଇଛି ସମାଧିରେ। ଆ ଭିତରେ କ'ଣ ହେଲାଣି, ଶାସନ ପରିବର୍ତ୍ତନ ହୋଇଗଲାଣି, କ'ଣ ସବୁ କେତେ କ'ଣ ଇଲେକ୍ସନ୍ ହୋଇଗଲାଣି, କେତେ କ'ଣ ହୋଇଗଲାଣି, ସେ ସବୁ ଜାଣିନାହାନ୍ତି। ତେଣୁ କଶ୍ୟପ ତେଣୁ ତାଙ୍କର ସମାଧିରେ ଯେତେବେଳେ ବାହାରିଲେ ଆସିକି ଦେଖିଲେ କ'ଣ ପ୍ରଚାର ସମାଚାର କ'ଣ ହୋଇଛି, ସେତେବେଳେ ତାକୁ ସେ ତାକୁ ଆଉ ଦରକାର ନାହିଁ, ଟିଭି ଦେଖିବା ଦରକାର ନାହିଁ, ସେ ସବୁ ଜାଣିପାରନ୍ତି, ସବୁ ନ୍ୟୁଜ୍ ପେପର ଦେଖିବା ଦରକାର ନାହିଁ, ସବୁକିଛି ଜାଣିପାରିବେ, ସିଏ ଧ୍ୟାନରେ ବସିଲେ ସବୁ ଜାଣିପାରିବେ କେଉଁଠି କ'ଣ ହେଉଛି, ଆଗତ ଅତୀତ ବର୍ତ୍ତମାନ ଭବିଷ୍ୟତ ସବୁକିଛି ଜାଣିପାରିବେ ସିଏ। ତେଣୁ ଆସି ପହଞ୍ଚିଗଲେ ଅଦିତିଙ୍କ ଆଶ୍ରମରେ, ଆସି ପହଞ୍ଚିଗଲେ ଆମ ଶ୍ରୀଶ୍ରୀମନ୍ତ ଗୌରବନ୍ଦ ସ୍ୱାମୀ ମହାରାଜ, ଭକ୍ତି ରାଧା ଗୋବିନ୍ଦ ସ୍ୱାମୀ ମହାରାଜ କହନ୍ତି ଯେ ସିଏ ଆଉ ସ୍ୱର୍ଗ ଲୋକରେ ନ ରହିକରି ସେ ଆଉ ଗୋଟେ ପାଖରେ, ସ୍ୱର୍ଗ ପାଖରେ ଆଉ ଗୋଟେ ସ୍ଥାନରେ ଆଶ୍ରମ ରହିଥିଲେ। ତେଣୁ କଶ୍ୟପ ଜାଣିପାରିଲେ, ତେଣୁ ସେଇ ଆଶ୍ରମରେ ଯାଇ ପହଞ୍ଚିଗଲେ। ଭଗବାନ ଅଗାତ, ଭଗବାନ ବୋଲି କୁହାଯାଉଛି, ଏତେ ତାଙ୍କର ଶକ୍ତି ରହିଛି, ଭଗବାନ ଭଳି ଶକ୍ତି ପ୍ରାପ୍ତ ହୋଇଛନ୍ତି ସେମାନେ, କଶ୍ୟପ ଜଣେ ପ୍ରଜାପତି ସିଏ। ତେଣୁ ସେ ଆସି ପହଞ୍ଚିଗଲେ ସେଠି, ସେଠି ଦେଖିଲେ କୌଣସି ନିରୁତ୍ସବମ୍, କୌଣସି ଉତ୍ସବ ନାହିଁ, ନିରାନନ୍ଦ ବହୁତ ନିରାନନ୍ଦରେ ବହୁତ ଦୁଃଖରେ ସବୁ ରହିଛନ୍ତି। ସମାଧେ ବିରତି ସ୍ଥିରାତ୍, ବହୁତ ଚିରକାଳ ଯେଉଁ ସମାଧିରେ ରହିଥିଲେ ସେ ଭଗବାନଙ୍କ ଧ୍ୟାନ କରୁଥିଲେ, ସେତେବେଳେ ବିରତ ହେଲେ, ସେତେବେଳେ ଆସି ପହଞ୍ଚିକି ଦେଖିଲେ ଏଇଭଳି ଭାବରେ ଅବସ୍ଥା ହେଇଛି। ତେଣୁ ସପତ୍ନୀ ଦୀନବଦନାଂ କୃତାସନ ପରିଗ୍ରହ ସଭାଜିତୋ ଯଥା ନ୍ୟାୟମ୍ ଇଦମ୍ ମାହ କୁରୁଦ୍ବହ। ତେଣୁ ଏ କୁରୁଦ୍ବହ, ଏ କୁରୁବଂଶର ଶ୍ରେଷ୍ଠ ପରୀକ୍ଷିତ, ଏଇଭଳି ଭାବରେ ସପତ୍ନୀ ଦୀନବଦନା, କୌରମାନେ ଯେଭଳି ଭାବରେ ପାଣ୍ଡବମାନେ ମଧ୍ୟ ସେ କୁରୁବଂଶରେ ଆସୁଛନ୍ତି, କିନ୍ତୁ ସେଇଠି ସେମାନଙ୍କୁ କୌରବ କୁହାଯାଏ, ଏମାନଙ୍କୁ ପାଣ୍ଡବ ବୋଲି କୁହାଯାଏ। ତେଣୁ କୌରବମାନେ ଯେଉଁଭଳି ଭାବରେ ଭଗବାନଙ୍କର ଶରଣ ନଯାଇ ସବୁ ଦୃଢ଼ ବିଧ୍ୱସ୍ତ ହୋଇଯାଇଥିଲେ, ବର୍ତ୍ତମାନ ଦେବତାମାନେ ମଧ୍ୟ ସେହି ଅବସ୍ଥା ତାଙ୍କର ହୋଇଯାଇଛି। ତେଣୁ କୁରୁଦ୍ଭ ଶବ୍ଦଟି ଆସିଗଲା କିଏ ସୁଖଦେବ ଗୋସ୍ୱାମୀଙ୍କର ମୁଖରୁ। ପ୍ରତି ଶ୍ଳୋକ ପ୍ରତ୍ୟକ୍ଷରେ ନାନା ଅର୍ଥ କହେ, କାହିଁକି କୁରୁଦ୍ଭ କହିଲେ ଆଚାର୍ଯ୍ୟମାନେ ଟିକେରେ ଏଇଟା ଆସିବ କ'ଣ ପାଇଁ କହିଛନ୍ତି। ଯାହା ହଉ, ସପତ୍ନୀ ଦୀନବଦନା, ପତ୍ନୀ ଯେତେବେଳେ ଦେଖିଲେ ବହୁତ ଦିନ ବହୁତ ଦୁଃଖରେ ଅବସ୍ଥାରେ ରହିଛନ୍ତି, ମୁଖରୁ ଜଣା, ଫେସ୍ ଇଜ୍ ଦ ଇଣ୍ଡେକ୍ସ ଅଫ୍ ହାର୍ଟ ବି କୁହାଯାଏ, ମୁଖରୁ ଦେଖିଲେ ଜଣାପଡ଼ିବ କ'ଣ ଅବସ୍ଥା ରହିଛି ତାଙ୍କର। ତେଣୁ କୃତାସନ ପରିଗ୍ରହ, ତେଣୁ ତାଙ୍କର ପତ୍ନୀ ଯେତେବେଳେ ଦେଖିଲେ ସ୍ୱାମୀ ଆସୁଛନ୍ତି, ତାଙ୍କୁ ଗୋଟେ ଆସନ ପ୍ରଦାନ କଲେ। ସେ ଆସନରେ ବସିକି ଏଇଭଳି ଭାବରେ ଚିନ୍ତା କରୁଛନ୍ତି। ସଭାଜିତ ଯଥା ନ୍ୟାୟ ମିଦ ମାହ କୁରୁଦ୍ୱହ, ତାଙ୍କର ପତ୍ନୀ ତାଙ୍କୁ ସେଇଭଳି ଭାବରେ ସମ୍ମାନିତ କରି ଆସନ ପ୍ରଦାନ କଲା ପରେ ଯଥା ନ୍ୟାୟ ମିଦ ମାହ, ତେଣୁ ଏଇ ପରିସ୍ଥିତି ଦେଖିକିରି ସେ ବର୍ତ୍ତମାନ କହିବେ। କ'ଣ କହିବେ ଆମେ ପୁଣି କେତେବେଳେ ସୁବିଧା ହେଲେ ସେଇଟା କହିବା। ତେଣୁ ଆଜି ଆମର କଥାକୁ ବିଶ୍ରାମ ଦେବା। ବିଶ୍ରାମ ଦେବା ପୂର୍ବରୁ ପଚାରିବା କାହାର କିଛି ପ୍ରଶ୍ନ ଅଛି ବା କିଛି ସନ୍ଦେହ ଅଛି। ହଁ ହଁ ଆଜ୍ଞା ହଁ ଭୌତିକ ଜଗତ ଏଭଳି ଯେ ଏଠି ତିନି ଗୁଣର ପ୍ରଭାବ, ଗୋଟିଏ ଗୁଣର ପ୍ରଭାବ ସବୁବେଳେ ପାଇଁ ରହିବ ନାହିଁ। ରଜସ୍ତମସ୍ତା ବି ଭୂୟ ସପ୍ତମ ଭବତି ଭାରତ, ରଜ ସତ୍ୱ ତମସ ରହିବ, ତମ ସତ୍ୱଙ୍କ ରଜସ୍ତତା। କେତେବେଳେ ରଜଗୁଣ ପ୍ରାଧାନ୍ୟ ରହିବ, କେତେବେଳେ ସତ୍ୱଗୁଣ ପ୍ରାଧାନ୍ୟ ରହିବ, କେତେବେଳେ ତମଗୁଣ ପ୍ରାଧାନ୍ୟ ରହିବ। ତେଣୁ ଯଦିଓ ସେ ରଜଗୁଣରେ ଆସିଛନ୍ତି, କିନ୍ତୁ ସତ୍ୱଗୁଣ ମଧ୍ୟ ତାଙ୍କର ରହିଛି। ବ୍ରହ୍ମା ସାଧାରଣ ବ୍ୟକ୍ତି ନୁହନ୍ତି, ଶହେ ଜନ୍ମ ଧରି ଯେ ନିଜ ଧର୍ମ ପାଳନ କରିବେ ସେ ବ୍ରହ୍ମା ହେବେ, ତାଙ୍କର ସତ୍ୱଗୁଣ ପ୍ରାଧାନ୍ୟ ରହିଛି। କିନ୍ତୁ ଯେହେତୁ ସୃଷ୍ଟି କରିବେ, ସେଥିପାଇଁ ରଜଗୁଣକୁ ଆଶ୍ରୟ କରି ସେ ଆସୁଛନ୍ତି। ଶିବଜୀ ସେ ମଧ୍ୟ ସେଭଳି ଭାବେ ବିଷ୍ଣୁ ତତ୍ତ୍ୱ, ଯେହେତୁ ସେ ସଂହାର କରିବେ ସେଥିପାଇଁ ତମଗୁଣକୁ ଆଶ୍ରୟ କରି ଆସିଛନ୍ତି। ସେ ସଂହାର କରୁଛନ୍ତି, କିନ୍ତୁ ତାଙ୍କର ସତ୍ୱ ପ୍ରଧାନ ରହିଛି, ସତ୍ୱଗୁଣ ରହିଛି। ତା ସହିତ ଇଏ ରଜଗୁଣ ବ୍ରହ୍ମାଙ୍କର ରଜଗୁଣ ରଜଗୁଣରେ ସୃଷ୍ଟି କରୁଛନ୍ତି, ଶିବଜୀ ତମଗୁଣ ଦ୍ୱାରା ଧ୍ୱଂସ କରୁଛନ୍ତି, ବିଷ୍ଣୁ ସବୁବେଳେ ଶୁଦ୍ଧ ସତ୍ୱ ସ୍ତରରେ ରହିଛନ୍ତି। ତାଙ୍କର ଏ ତିନି ଗୁଣ ତାକୁ ସ୍ପର୍ଶ କରେ ନାହିଁ, ଯଦିଓ ସେ ସତ୍ୱଗୁଣ ଅଭାବ ତା, କିନ୍ତୁ ତଥାପି ସତ୍ୱଗୁଣ ତାକୁ ସ୍ପର୍ଶ କରେ ନାହିଁ। ସେଇଥିପାଇଁ ଆମର ଯେଉଁ ଦ୍ୱିତୀୟ ନମ୍ବର ଅପରାଧ ରହିଛି, ଯସ୍ତୁ ବ୍ରହ୍ମ ରୁଦ୍ରାଦି ଦୈବତୈ ସମସ୍ତ ନୈବ, ଯସ୍ତୁ ନାରାୟଣ ଦେବଂ ବ୍ରହ୍ମ ରୁଦ୍ରାଦି ଦୈବତୈ ସମସ୍ତ ନୈବ ବିଖ୍ୟାତ ସ ପାଷଣ୍ଡ ଭବେ ଧ୍ରୁବମ୍। ବିଷ୍ଣୁକୁ ଯିଏ ବିଷ୍ଣୁଙ୍କ ସହିତ ଦେବ ମାନେ ବ୍ରହ୍ମା ଶିବ ଆଦି ଦେବତାମାନଙ୍କୁ ସମାନ କରନ୍ତି, ସେ ହେଉଛନ୍ତି ପାଷଣ୍ଡି। ତେଣୁ ଯଦିଓ ବିଷ୍ଣୁ ସତ୍ୱଗୁଣରେ ଆସନ୍ତି, କିନ୍ତୁ ତଥାପି ସେ ସତ୍ୱଗୁଣ ଦ୍ୱାରା ପ୍ରଭାବିତ ହୁଅନ୍ତି ନାହିଁ, ସେ ଶୁଦ୍ଧ ସତ୍ୱ ସ୍ତରରେ ଥାଆନ୍ତି। ଅନ୍ୟମାନଙ୍କର ଟିକେ ଗୁଣ ପ୍ରାଧାନ୍ୟ ରହିଛି, ସେଥିପାଇଁ ଭାଗବତ ଦଶମ ସ୍କନ୍ଧ 99 ଦ୍ୱାରା ବର୍ଣ୍ଣନା କରାଯିବ ଆଙ୍କ ଭିତରେ କିଏ ଶ୍ରେଷ୍ଠ। ଭୃଗୁ ଯାଇଥିଲେ ପରୀକ୍ଷା କରିବା ପାଇଁ, ଭୃଗୁଙ୍କର ପିତା ହେଉଛନ୍ତି ବ୍ରହ୍ମା, ପ୍ରଥମେ ତାଙ୍କ ପାଖକୁ ଗଲେ, ତାଙ୍କର ଯେହେତୁ ରଜଗୁଣ ରହିଛି ତେଣୁ ରଜଗୁଣର ପ୍ରାଧାନ୍ୟ ଆସିଗଲା। ତେଣୁ ପୁତ୍ର କ'ଣ କଲେ ନା ପରୀକ୍ଷା କରିଥିଲେ, କ'ଣ ମେଣ୍ଟାଲ ଭାଇବା ବସ ଭଳିଆ କରିଥିଲେ, କଡ଼ା ପରୀକ୍ଷା କରିନଥିଲେ, ତାଙ୍କୁ ସମ୍ମାନ ପ୍ରଦର୍ଶନ କରିନଥିଲେ, ମାନସିକ ପରୀକ୍ଷା ଏଇଟା। କିନ୍ତୁ ଯେତେବେଳେ ଦେଖିଲେ ବ୍ରହ୍ମା ଦେଖିଲେ ମୋ ପୁଅ ଆସୁଛି କିନ୍ତୁ ମୋତେ ସମ୍ମାନ କରୁନାହିଁ, ସେତେବେଳେ ତାଙ୍କ କ୍ରୋଧ ଆସିଗଲା, କ୍ରୋଧ ଆସିଗଲା ରଜଗୁଣର, କ୍ରୋଧର ପ୍ରତୀକ ମାନେ ରଜଗୁଣରେ କ୍ରୋଧ ଆସେ, କାମ ଏସ କ୍ରୋଧ ଆସେ ରଜଗୁଣ ସବୁ ଧୁଆ ବୋଲି କୁହାଯାଏ। ତେଣୁ ଭୃଗୁ ଜାଣିପାରିଲେ, ତେଣୁ ସେ ଚାଲିଗଲେ। ପୁଣି ଯେତେବେଳେ ଯାଇ ଶିବଙ୍କ ପାଖରେ ପହଞ୍ଚିଲେ, ଶିବ ଯେତେବେଳେ ଦେଖିଲେ, ଶିବ ଦେଖିଲେ ଭାଇ ହେବେ ବ୍ରହ୍ମା ଭୃଗୁ ବ୍ରହ୍ମାଙ୍କର ପୁତ୍ର, ଶିବ ମଧ୍ୟ ବ୍ରହ୍ମାଙ୍କ ପୁତ୍ର, ଭୃଗୁ ମଧ୍ୟ ବ୍ରହ୍ମାଙ୍କ ପୁତ୍ର। ତେଣୁ ସେ ପାଛୁଟି ଆଣିବା ପାଇଁ ଯେତେବେଳେ ଧାଇଁଗଲେ, ସେତେବେଳେ ସେ ଭୃଗୁ ତାଙ୍କୁ ବହୁତ ଅପମାନ କରି କଥା କହିଲେ। ଏଇଟା ହେଉଛି ବାଚିକ ପରୀକ୍ଷା କଲେ, ଏଠି ମାନସିକ ପରୀକ୍ଷା କରିଥିଲେ, ଏଠି ବାଚିକ ପରୀକ୍ଷା କଲେ। ତେଣୁ ଏଭଳି ଭାବରେ କଥା କହିଲେ, ଏଭଳି ଅପମାନ ଦେଲେ, ସେତେବେଳେ ଶିବଜୀଙ୍କର କ୍ରୋଧ ଜାତ ହୋଇଗଲା। ତେଣୁ ଶିବଜୀ ତ୍ରିଶୂଳ ଧରି ଧାଇଁଲେ ତାକୁ ହତ୍ୟା କରିବା ପାଇଁ। ତେଣୁ ତାଙ୍କର ପତ୍ନୀ ତାଙ୍କୁ ବହୁତ ଅନୁରୋଧ କରିବାରୁ ସେ କ୍ଷାନ୍ତ ହେଲେ, ନା ତାକୁ ହତ୍ୟା କରିଦେଇଥାନ୍ତେ। ତେଣୁ ଭୃଗୁ ଆଜି ଜୀବନ ପାଇକିରି ଆସି ପହଞ୍ଚିଗଲେ ବିଷ୍ଣୁଙ୍କୁ ପରୀକ୍ଷା କରିବା ପାଇଁ। ଆହୁରି ଗୋଟେ କଡ଼ା ପରୀକ୍ଷା କଲେ, କାୟିକ ପରୀକ୍ଷା, ଯାଇକି ବୈକୁଣ୍ଠ ଲୋକ ପଳେଇ କରିକି ସେ ଭଗବାନଙ୍କର ବକ୍ଷ ଦେଶରେ ଗୋଟେ ପଦାଘାତ କରିଥିଲେ। କିନ୍ତୁ ବିଷ୍ଣୁ କୌଣସି ତାଙ୍କର ସାଙ୍ଗେ ସାଙ୍ଗେ ଉଠି ପଡ଼ିଲେ, କ୍ଷମା ପ୍ରାର୍ଥନା କଲେ, ଭୃଗୁଙ୍କ ପାଖରେ କ୍ଷମା ପ୍ରାର୍ଥନା କଲେ, କହିଲେ ମୋର ବକ୍ଷ ହେଉଛି ବହୁତ କଠୋର, ତୁମର ପାଦ ହେଉଛି ବହୁତ କୋମଳ, ତୁମକୁ ବହୁତ ଆଘାତ ଲାଗିଛି, ମୋତେ ଆଗରୁ ଖବର ଦେଲନି, ଫୋନ୍ କଲ ନାହିଁ, ମୁଁ ଜାଣିପାରିଲି ନାହିଁ, ତେଣୁ ମୁଁ ଆପଣଙ୍କୁ ସମ୍ମାନ ବା ଅତିଥି ସତ୍କାର କରିପାରିଲି ନାହିଁ, ମୋତେ କ୍ଷମା କରନ୍ତୁ, ଏଇଭଳି ଭାବରେ କହି ତାଙ୍କ ଏପର୍ଯ୍ୟନ୍ତ ମଧ୍ୟ ତାଙ୍କ ବକ୍ଷ ଦେଶରେ ଚିହ୍ନକୁ ଧାରଣ କରି ରଖିଛନ୍ତି, ଶିବସ୍ତ ଚିହ୍ନ ବୋଲି କୁହାଯାଏ। ତେଣୁ ବିଷ୍ଣୁଙ୍କର କୌଣସି ଗୁଣର ପ୍ରଭାବ ତାଙ୍କ ଉପରେ ପ୍ରଭାବ ନଥାଏ, ଗୁଣର ଉର୍ଦ୍ଧ୍ୱରେ ସେ। ତେଣୁ ନାରାୟଣ ସେ ପରୀକ୍ଷା ହେଲା, ନାରାୟଣ ହେଉଛନ୍ତି ଶ୍ରେଷ୍ଠ, ବ୍ରହ୍ମା ବିଷ୍ଣୁ ଏବଂ ଶିବ ଭିତରେ ଶ୍ରେଷ୍ଠ ହେଉଛନ୍ତି ବିଷ୍ଣୁ, ଶିବସ୍ୱାମୀ ସେ ଅନୁସାରେ ଶିବସ୍ୱ ଚିହ୍ନ ରହିଛି। ତମ ଗୁଣରେ ରହୁଛି, ତମ ଗୁଣ ଭୌତିକ ଜଗତ ମାନେ ତିନୋଟି ଗୁଣ ରହିବ, ବ୍ରହ୍ମଙ୍କର ହଁ ଏଇ ଯେଉଁ ଗୁଣ ରହିଛି, ଏ ଗୁଣ ହେଉଛି ତିନୋଟି ରଙ୍ଗ ରହିଛି, ପ୍ରଭୁପାଦ ମହାରାଜ କହନ୍ତି ତିନୋଟି ଯେଉଁ ରଙ୍ଗ ରହିଛି ତିନୋଟି ଗୁଣର ପ୍ରତୀକ, ସତ୍ୱଗୁଣ ହେଉଛି ୟେଲୋ, ସତ୍ୱଗୁଣ ୟେଲୋ, ରଜଗୁଣ ହେଉଛି ଲାଲ, ତମଗୁଣ ହେଉଛି ଲିଡ଼, ଏ ତିନୋଟି ଗୁଣ ରହିଛି ଏଭଳି ଭାବରେ, ଏ କଲର୍ ହେଉଛି ତାର ପ୍ରତୀକ ରହିଛି ୟେଲୋ ନୀଳ, ଏଇ ତିନୋଟି ମୂଳ ଯେଉଁ ସାତଟି ରଙ୍ଗ ରହିଛି ତା'ର ତିନୋଟି ଏଇ ମୂଳ ରଙ୍ଗ ହେଉଛି ତିନୋଟି, ଏଇଟାର କମ୍ୟୁନିକେସନ୍ ପରମିଟେସନ୍ ପରମିଟେସନ୍ ନେଇକରି ଯେଉଁ ସାତଟି ରଙ୍ଗ ବାହାରିଛି, ସ୍ୱର୍ଗ ସ୍ୱର୍ଗ ଲୋକ ବି ସେମାନେ ସବୁ ସ୍ୱର୍ଗ ସ୍ୱର୍ଗ ଉପରେ ମଧ୍ୟ ଭୃଗୁ ଇତ୍ୟାଦି ସେମାନେ ସବୁ ରହିଛନ୍ତି, ହଁ ସବୁ ତାର ସବୁ ଜନ୍ମ ସବୁ ତାଙ୍କଠୁ ଜନ୍ମ ହେଇଛନ୍ତି, ଆଉ ଅନ୍ୟମାନେ ପ୍ରଜାପତିମାନେ ରହିଛନ୍ତି କିନ୍ତୁ କଶ୍ୟପଙ୍କର ଇଏରୁ ପ୍ରାୟ ସବୁ ଅଧିକାଂଶ ପ୍ରଜା ସବୁ ଜାତ ହେଇଛନ୍ତି, ହଁ ସିଏ ମଧ୍ୟ ଜଣେ ପ୍ରଜାପତି, ସ୍ୱୟଂଭୁବନଙ୍କ ପୁତ୍ର ହେଉଛନ୍ତି, ସ୍ୱୟଂଭୁବନଙ୍କ ପୁତ୍ର ସିଏ ତାଙ୍କ ବିଷୟରେ ଆସିବ, ପ୍ରିୟବ୍ରତ ଉତ୍ତନପାଦ ଏବଂ ତାଙ୍କର ତିନି କନ୍ୟା ହେଉଛନ୍ତି କିଏ ଆକୃତି ଦେବହୂତି ପ୍ରସୂତି, ଏମାନଙ୍କର ମଧ୍ୟ ସବୁ ବହୁତ ପ୍ରଜା ରହିଛନ୍ତି, କଶ୍ୟପ ଜଣେ ପ୍ରଜାପତି, ତାଙ୍କର ବହୁତ ପ୍ରଜା ସବୁ ରହିଛନ୍ତି, ପଶୁପକ୍ଷୀ ଇତ୍ୟାଦି ସମସ୍ତ ସମସ୍ତେ ତାଙ୍କଠାରୁ ଜାତ ହେଇଛନ୍ତି, ହଁ କଶ୍ୟପ ହେଉଛନ୍ତି କିଏ କି ଯେଉଁ ବ୍ରହ୍ମାଙ୍କର ବ୍ରହ୍ମାଙ୍କର ପ୍ରଥମେ ଦଶ ପୁତ୍ର ଥିଲେ, ମାନେ ବହୁତ ପୁତ୍ର ରହିଛନ୍ତି, ପ୍ରଥମେ ତାଙ୍କର ଚାରି ପୁତ୍ର ହେଇଥିଲେ, ସନକ ସନାତନ ସନାତନ ସନତ କୁମାର, ହଁ ପ୍ରଥମେ, ତେଣୁ ତାଙ୍କୁ ଯେତେବେଳେ କହିଲେ ତୁମେ ପ୍ରଜା ସୃଷ୍ଟି କର, ସେ ରାଜି ହେଲେ ନାହିଁ, ସେ ଭଗବାନଙ୍କର ଜଣେ ଅବତାର, ଜ୍ଞାନ ଶକ୍ତିର ଅବତାର, ତେଣୁ ବ୍ରହ୍ମାଙ୍କର କ୍ରୋଧ ଜାତ ହେଲା, ବ୍ରହ୍ମାଙ୍କ କ୍ରୋଧରୁ ଚକ୍ରୁ ଆସିଲେ ଶିବଜୀ, ଶିବଜୀ ମଧ୍ୟ ବ୍ରହ୍ମାଙ୍କର ପୁତ୍ର, ଶିବଜୀ ଯେତେବେଳେ କହିଲେ ତୁମେ ପ୍ରଜା ସୃଷ୍ଟି କର, ଶିବଜୀ ଭୂତ ପ୍ରତ୍ୟେକ ସବୁ ସୃଷ୍ଟି କଲେ, ଯିଏକି ବୌଦ୍ଧିକ ଜଗତକୁ ଧ୍ୱଂସ କରିବା ପାଇଁ ଆରମ୍ଭ କଲେ, ତେଣୁ ସେ ତାଙ୍କୁ କହିଲେ ତୁମେ ଆଉ ସୃଷ୍ଟି କର ନା, ବନ୍ଦ କର ବର୍ତ୍ତମାନ, ତା'ପରେ ସେ ଦଶ ଜଣ ମାନେ ପ୍ରସିଦ୍ଧ ପୁତ୍ରକୁ ସୃଷ୍ଟି କରିଛନ୍ତି, ଅତ୍ରି ମରିଚି ଅଙ୍ଗିରସ କୁଲସ୍ଥ କୁଲ କ୍ରତୁ ଭୃଗୁ ବଶିଷ୍ଠ ଦକ୍ଷ ନାରଦ, ଏ ଦଶ ଜଣ, ତେଣୁ ମରିଚିଙ୍କର ପୁତ୍ର ହେଉଛନ୍ତି କଳା, ଏ ମରିଚିଙ୍କ ମରିଚି ବିବାହ କରିଥିଲେ କର୍ଦ୍ଦମଙ୍କର କନ୍ୟା କଳାକୁ ବିବାହ କରିଥିଲେ, ତାଙ୍କର ପୁତ୍ର ହେଉଛନ୍ତି କଶ୍ୟପ, ମରିଚିଙ୍କ ପୁତ୍ର ହେଉଛି କଶ୍ୟପ, ତେଣୁ କଶ୍ୟପଙ୍କର ଏସବୁ ସବୁ ସତରଟି ପତ୍ନୀଙ୍କ ଦ୍ୱାରା ସେ ବହୁତ ପ୍ରଜା ସୃଷ୍ଟି କରିଛନ୍ତି, ସ୍ୱୟଂଭୁ ମନୁ ହେଉଛନ୍ତି ବ୍ରହ୍ମାଙ୍କର ଆଉ ଜଣେ ପୁତ୍ର, ସ୍ୱୟଂଭୁ ମନୁ ଯେତେବେଳେ ବିସ୍ତାର କଲା ନାହିଁ, ପ୍ରଜା ସୃଷ୍ଟି ବିସ୍ତାର ହୋଇପାରିଲାନି, ସେମିତି ସ୍ୱୟଂଭୁ ମନୁଙ୍କୁ ସୃଷ୍ଟି କଲେ, ସ୍ୱୟଂଭୁ ଏବଂ ସତରୂପା ତାଙ୍କର ଶରୀରରୁ ଦୁଇ ଭାଗରୁ ଦୁଇ ଜଣଙ୍କୁ ସୃଷ୍ଟି କଲେ, ସ୍ୱୟଂଭୁ ଏବଂ ସତରୂପା ସେ ଭଗବାନଙ୍କର ଅବତାର କୁହାଯାଏ, ବିଭୂତି କଶ୍ୟପ ନା, ପ୍ରଥମେ ପ୍ରଥମେ ହେଉଛନ୍ତି ସ୍ୱୟଂଭୁ, କଶ୍ୟପ ହେଉଛନ୍ତି ମରିଚିଙ୍କର ପୁତ୍ର, ମରିଚି ହେଉଛନ୍ତି ବ୍ରହ୍ମାଙ୍କର ପୁତ୍ର, କଶ୍ୟପ ହେଉଛନ୍ତି ବ୍ରହ୍ମାଙ୍କର ପୌତ୍ର ମାନେ ନାତି, ଇଏ ହେଉଛନ୍ତି ତାଙ୍କର ପୁତ୍ର, ସ୍ୱୟଂଭୁ ମନ ହେଉଛନ୍ତି ବ୍ରହ୍ମାଙ୍କର ପୁତ୍ର, କାଶ୍ୟପ କହିଲେ ଅଲଗା ହେଇଯାଉଛି, ଆମର ଯେମିତି ଆମର ସରସ୍ୱତୀ ଦେବ ଭଗବାନ ମାନେ ଗୁରୁଦେବ ପ୍ରଭୁପାଦଙ୍କର ଗୁରୁ ହେଉଛନ୍ତି ସରସ୍ୱତୀ, କିନ୍ତୁ ପ୍ରଭୁପାଦ କହିଲେ ସାରସ୍ୱତୀ, ସରସ୍ୱତୀ ସାରସ୍ୱତୀ ତଫାତ୍ ରହିଛି, କଶ୍ୟପ କାଶ୍ୟପ ହେଇକରି ତାଙ୍କ ପୁତ୍ରକୁ କାଶ୍ୟପ କୁହାଯିବ, କଶ୍ୟପ ମାନେ ସିଏ କଶ୍ୟପ ବ୍ରହ୍ମାଙ୍କର ନାତି, କଶ୍ୟପଙ୍କ ପିତା ହେଉଛନ୍ତି ମରିଚି, ମରିଚିଙ୍କ ପିତା ହେଉଛନ୍ତି ବ୍ରହ୍ମା, କିଏ ହଁ ତାଙ୍କ ସେମାନେ ଭାଇ ହେବେ, ଏକା ପିତା ତାଙ୍କର ବ୍ରହ୍ମା ହେଉଛନ୍ତି ତାଙ୍କ ପିତା, ନାରଦ ମୁନି ମଧ୍ୟ ସେଇଭଳି ଭାବରେ, ଶିବଜୀ ମଧ୍ୟ ସେ ବ୍ରହ୍ମାଙ୍କର ପୁତ୍ର, ଭୌତିକ ଜଗତ ଯେତେବେଳେ ଆସୁଛନ୍ତି ସେ ସେଭଳି ଭାବରେ ଆସୁଛନ୍ତି, ଶିବ ହେଉଛନ୍ତି ସ୍ୱୟଂ ବିଷ୍ଣୁ, କିନ୍ତୁ ତମଗୁଣକୁ ଅବତାର ନେଇକି ତମଗୁଣକୁ ଆଶ୍ରୟ କରି ଆସୁଛନ୍ତି, ସେ ବ୍ରହ୍ମାଙ୍କର ଚକ୍ଷୁ ମାଧ୍ୟମରେ ସେ ସୃଷ୍ଟି ହେଉଛନ୍ତି, ରୌଦ୍ର ହଁ ଖୋଦା ସିଦ୍ଧ ମହେଶ ମହେଶ ଧାମ ସେଠି ସେ ରହୁଛନ୍ତି, ତାଙ୍କର ଧାମ ହେଉଛି ସେଇଟା, ଭଗବତ ଗୀତା ଭାଗବତ ଚତୁର୍ଥ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି, ହଁ ସ୍ୱଧର୍ମନିଷ୍ଠ ସତଜନ୍ମ ଉମାନ ବିରିଞ୍ଚିତା ମେଟି ତଥା ପରଙ୍ଗୀମାନ, ଜଣେ ଯଦି 100 ଜନ୍ମ ଧରି ସଦନକୁ ପାଳନ କରିବେ ସେ ବ୍ରହ୍ମାପଦ ପ୍ରାପ୍ତ ହେବେ, କିନ୍ତୁ ତାଠାରୁ ଉନ୍ନତିକୁ ଗଲେ ସେ ଶିବ ପଦ ପ୍ରାପ୍ତ ହେବେ ନାହିଁ, କିନ୍ତୁ ଶିବଲୋକ ପ୍ରାପ୍ତ ହେବେ, ଶିବଲୋକକୁ ସେମାନେ ଯିବେ ବ୍ରହ୍ମାଙ୍କ ଠାରୁ ଉର୍ଦ୍ଧ୍ୱରେ। ଆମର ଚୈତନ୍ୟ ଚରିତ୍ରାମୃତରେ ବର୍ଣ୍ଣନା କରାଯାଇଛି ଯେ ଭଗବାନ କେତେ ଗୁଣ ସବୁ ରହିଛି, ଭଗବାନ ଭକ୍ତ ହେଲେ ସେସବୁ ଗୁଣକୁ ସବୁ ପ୍ରାପ୍ତ ହେବେ, ବ୍ରହ୍ମା ପର୍ଯ୍ୟନ୍ତ 50 ଗୁଣ ସେମାନେ ପ୍ରାପ୍ତ ହୋଇପାରିବେ। ଶିବଙ୍କ ପାଖରେ ଆହୁରି 5 ଗୁଣ ଅଧିକାର ରହିଛି ଏବଂ ବିଷ୍ଣୁଙ୍କ ପାଖରେ ଆହୁରି 5 ଗୁଣ ଅଧିକାର ରହିଛି ଏବଂ କୃଷ୍ଣଙ୍କ ପାଖରେ 4 ଗୁଣ ଅଧିକାର, କୃଷ୍ଣଙ୍କ ସହିତ କେହି ସମାନ ହୋଇପାରିବେ ନାହିଁ। ଏ ମହାଦେବୀ ଚତୁଷ୍ଟୟମ୍ ରହିଛି, 4 ବୈଶିଷ୍ଟ୍ୟତା ରହିଛି ଯେଉଁଥିରେ କେହି ସମାନ ହୋଇପାରିବେ ନାହିଁ, ବିଷ୍ଣୁ ତତ୍ତ୍ୱ ମଧ୍ୟ ସମାନ ହୋଇପାରିବେ ନାହିଁ। ଭୌତିକ ଜଗତ ତାଙ୍କ ବିଭିନ୍ନ ପ୍ରକାଶ ରହିଛି, ଭୌତିକ ଜଗତ ଉର୍ଦ୍ଧ୍ୱରେ ସେ ହେଉଛନ୍ତି ସଦାଶିବ ବିଷ୍ଣୁ ତତ୍ତ୍ୱ। ସେ ରୁଦ୍ର 11 ସ୍ଥାନ ଦିଆଯାଇଛି, 11 ରୁଦ୍ର ରୁଦ୍ରାଣାମ ଶଙ୍କର ଭଗବତୀତା ଦଶମଧ୍ୟରେ ଭଗବାନ କହିଛନ୍ତି ରୁଦ୍ରମାନଙ୍କ ଭିତରେ ହେଉଛି ଶଙ୍କର, ସେ ହେଉଛନ୍ତି ଭଗବାନଙ୍କ ବିଭୂତି, ଏମାନେ ସବୁ ଶିବଜୀ ଏଭଳି ଭାବରେ ଅବତାର ଗ୍ରହଣ କରୁଛନ୍ତି। ବିସ୍ତାର କରିଛନ୍ତି ତାଙ୍କର, ଯେମିତି ଭଗବାନଙ୍କ ଅବତାର ମଧ୍ୟ ଏଠି ରହିଛନ୍ତି, ବିଷ୍ଣୁଙ୍କର ଅବତାର ସବୁ ରହିଛନ୍ତି। ତାଙ୍କର ଭକ୍ତମାନଙ୍କୁ ପୂଜା ପ୍ରାପ୍ତ ହେବା ପାଇଁ ଭଗବାନ ନିଜକୁ ବିସ୍ତାର ଅର୍ଚ୍ଚା ବିଗ୍ରହ ରୂପରେ ରହିଛନ୍ତି, ସେପରି ଶିବଜୀ ମଧ୍ୟ ଅର୍ଚ୍ଚା ବିଗ୍ରହ ରୂପରେ ରହିଛନ୍ତି। ହଁ, ଏଠି ଭୁବନେଶ୍ୱରରେ ରହିଛନ୍ତି, ଭୁବନେଶ୍ୱର ରହୁଛନ୍ତି, ସେ ଦ୍ୱାରପାଳ କ୍ଷେତ୍ରପାଳ, ସେ ଆମ ଯେଉଁ ଶଙ୍ଖକ୍ଷେତ୍ରର ଅଧିପତି ସେ ହେଉଛନ୍ତି କ୍ଷେତ୍ରପାଳ ଶିବଜୀ। ପୁରୀକି ଯେତେବେଳେ ଜଣେ ଯିବେ ଏଇ ଶିବଜୀଙ୍କର ଅନୁମତି ନେଇକି ଯିବା କଥା, ଏ କ୍ଷେତ୍ରପାଳ ସେ ରହିଛନ୍ତି, ହଁ ଲିଙ୍ଗରାଜ ରହିଛନ୍ତି, ତାଙ୍କ ଅନୁମତି ନେଇକି ଯିବା କଥା। ଯେଉଁ ଶିବଜୀଙ୍କ କ୍ଷେତ୍ର ଆମର, ଆମେ ଯେଉଁ ରହୁଛେ ଆମେ ମଧ୍ୟ ଏଇ ଶଙ୍ଖକ୍ଷେତ୍ର ମଧ୍ୟ ଯାଉଛୁ, ତା'ର ରହିଛି ଏରିଆ ରହିଛି, କିନ୍ତୁ ଆରମ୍ଭ ହେଉଛି ଏଇଠି, ଗେଟ୍ ହେଉଛି ଏଇଟା, ଶିବଜୀ ରହିଛନ୍ତି ଏଠି, ଏଇଟା ହେଉଛି ଏଠି ପ୍ରଥମେ ଶିବଜୀ କହିଥିଲେ ପାର୍ବତୀଙ୍କୁ, ଭାଗବତ କହିଥିଲେ ଏକାମ୍ର କୁହାଯାଏ, ଏକାମ୍ର କ୍ଷେତ୍ର ବୋଲି କୁହାଯାଏ, ଗୋଟିଏ ଆମ୍ବ ଗଛ ଥିଲା, ବିରାଟ ଆମ୍ବ ଗଛ, ସେଇଠି ଶିବଜୀ କହିଥିଲେ ପାର୍ବତୀଙ୍କୁ, ସେଇଠି ଶିବଜୀ ଯେତେବେଳେ କହୁଥିଲେ ଆଉ କେହି ସେତିକି ଆଲାଉ କରାଯାଇନଥିଲା, ସମସ୍ତଙ୍କୁ ବିଦା କରି ଦିଆଯାଇଥିଲା, କିନ୍ତୁ ଶିବଜୀ ଯେତେବେଳେ କହୁଥିଲେ ସେ କହିଲେ ମୁଁ ଯେତେବେଳେ କହୁଛି ତ ମୁଁ ମାରୁଥିବ, କିନ୍ତୁ ପାର୍ବତୀ ଯଦି ଶୁଣି ଶୁଣି ତାଙ୍କୁ ନିଦ ଲାଗିଲା, ସେ କହିଲେ ଟିକେ ଦଶମ ସ୍କନ୍ଧ ଶୁଣିବା କଥା, ତେଣୁ ଏବେ ଟିକେ ଶୋଇପଡ଼ିଲେ, ଚଳିବାକୁ ଶୋଇପଡ଼ିଲେ, ସେହି ସମୟରେ ହୁଁ ସତେ ଶବ୍ଦ ଶୁଣିଲେ, ଶିବଜୀ ଚକୁ ଖୋଲିଦେଇଛନ୍ତି, ପାର୍ବତୀ ଶୋଇପଡ଼ିଛନ୍ତି, ହୁଁ ଶବ୍ଦ ଆସୁଛି, ଦେଖିଲାବେଳେ ଉପରେ ଶୁକ ପକ୍ଷୀ ବସିକି ହୁଁ ହୁଁ ମାରୁଛି, ତେଣୁ ଶିବଜୀ ଗୋଡ଼େଇଲେ ତାକୁ ହତ୍ୟା କରିବା ପାଇଁ, ଶିବଜୀ ତେବେ ଶୁକ ପକ୍ଷୀ ଆସି ଏଇ ବ୍ୟାସଦେବଙ୍କ ପତ୍ନୀଙ୍କର ଗର୍ଭରେ ଆଶ୍ରୟ ନେଲେ, ତେଣୁ ସେ ବ୍ୟାସଦେବଙ୍କର ପୁତ୍ର ହେଇକି ଆସିଲେ ଶୁକଦେବ, ସେ ରାଧାରାଣୀଙ୍କର ଶୁକ ଥିଲେ, ରାଧାରାଣୀଙ୍କର ରାଧାରାଣୀ ତାକୁ ପାଳନ ପୋଷୁଥିଲେ ଶୁକକୁ। ନା, ବ୍ରହ୍ମା କ'ଣ କି ସବୁ ବ୍ରହ୍ମାଣ୍ଡରେ ଗୋଟେ ଗୋଟେ ବ୍ରହ୍ମା ରହିଛନ୍ତି, ତେବେ ଏ ଯେଉଁ ବ୍ରହ୍ମା ପୁଣି 3 ପ୍ରକାର ରହିଛନ୍ତି, କ'ଣ ନା ଗୋଟେ ହେଉଛି କର୍ମୀ ବ୍ରହ୍ମା, ଗୋଟେ ଜ୍ଞାନୀ ବ୍ରହ୍ମା, ଗୋଟେ ହେଉଛି ଭକ୍ତ ବ୍ରହ୍ମା। ତେଣୁ ଯେଉଁମାନେ 100 ଜନ୍ମ ଧରି ପାଳନ କରିବେ, ଯଦି କର୍ମ ମିଶ୍ରା ଭକ୍ତି ସେମାନେ କରିଥିବେ, ସେମାନେ କର୍ମୀ ବ୍ରହ୍ମା ବୋଲି କୁହାଯିବ, ତେଣୁ ତାଙ୍କର ଯେତେବେଳେ ବ୍ରହ୍ମାଙ୍କର କାଳ ସମୟ ପୁରିଯିବ, ସେମାନେ ଭଗବତ ଧାମକୁ ଯିବା କଥା, ସେମାନେ ଭଗବତ ଧାମ ନ ଯାଇ ପୁଣି ଥରେ ଫେରିବେ, ବହୁତ ପୃଥିବୀ ପୃଷ୍ଠକୁ ଆସିବେ। ଭଗବତ ଗୀତା 8 ଅଧ୍ୟାୟରେ ଭଗବାନ କହିଲେ ଆ ବ୍ରହ୍ମ ଭୁବନା ଲୋକା ପୁନରାବର୍ତ୍ତିନ ଅର୍ଜୁନ, ଏବଂ ଯେଉଁମାନେ ଜ୍ଞାନ ମିଶ୍ରା ଭକ୍ତି କରିକି ଏହି ସ୍ତର ପ୍ରାପ୍ତ ହୋଇଛନ୍ତି, ବ୍ରହ୍ମା ପଦ ପ୍ରାପ୍ତ ହୋଇଛନ୍ତି, ସେମାନେ ବ୍ରହ୍ମ ଲୋକକୁ ଯିବେ, ସେଠି ମଧ୍ୟ ତାଙ୍କ ପତନ ହେବ, କିନ୍ତୁ ଯେଉଁମାନେ ଭକ୍ତ ବ୍ରହ୍ମା ସେମାନେ ଭଗବତ ଧାମ ପ୍ରାପ୍ତ ହେବେ। ଭକ୍ତ ଆମେ ସେ ବ୍ରହ୍ମ ସମ୍ପ୍ରଦାୟରେ ଆସୁଛେ, ହଁ ହିରଣ୍ୟଗର୍ଭ ବ୍ରହ୍ମା କହିଲେ ଏଇ ଭୌତିକ ଜଗତ, ହିରଣ୍ୟଗର୍ଭ ଏଇ ଭୌତିକ ଜଗତକୁ ହିରଣ୍ୟଗର୍ଭ ବୋଲି କୁହାଯାଉଛି। ଏଇଠି ଯେଉଁ ବ୍ରହ୍ମା ରହିଛନ୍ତି, ଏଇ ଭୌତିକ ଜଗତ ଯେଉଁ ବ୍ରହ୍ମା ରହିଛନ୍ତି, ତାଙ୍କ 4 ମୁଖ, କେଉଁ ବ୍ରହ୍ମାଣ୍ଡରେ ବ୍ରହ୍ମା ରହିଛନ୍ତି ତାଙ୍କର 10 ମୁଖ, କାହାର 100 ମୁଖ, କାହାର 1000 ମୁଖ, ଏସବୁ ରହିଛି। ଆମର ଏଇ ଯେଉଁ ବ୍ରହ୍ମାଣ୍ଡରେ ଯେଉଁ ବ୍ରହ୍ମା ରହିଛନ୍ତି ତାଙ୍କର 4 ମୁଖ ରହିଛି, କାରଣ ଏଇ ଛୋଟ ବ୍ରହ୍ମାଣ୍ଡ ଛୋଟିଆ ବ୍ରହ୍ମ। ହଁ ଏଇ ଭୌତିକ ଜଗତରେ ହିରଣ୍ୟଗର୍ଭ ଶବ୍ଦର ଅର୍ଥ ଆଉ ଗୋଟେ ରହିଛି, ହିରଣ୍ୟଗର୍ଭ ବୋଲି କୁହାଯାଏ, ବା ଯେଉଁ ପ୍ରଥମେ ଯେଉଁ ସୃଷ୍ଟି ହୁଏ ସେଇଟାକୁ ହିରଣ୍ୟଗର୍ଭ ବୋଲି କୁହାଯାଏ। ଯାହା ହଉ, ସେ ବ୍ରହ୍ମା ଯେଉଁ ଆସନ୍ତି, ସେ ଭଗବାନଙ୍କର ଗର୍ଭଦଶାୟୀ ବିଷ୍ଣୁଙ୍କର ନାଭି ପଦ୍ମରୁ ସେ ଯାହା ହୁଅନ୍ତି ଚତୁର୍ମୁଖ ବ୍ରହ୍ମା। ତାଙ୍କର ତାଙ୍କ ପ୍ରଥମେ ଗୋଟିଏ ମୁଖ ଥିଲା, ଚାରି ଦିଗକୁ ଯେତେବେଳେ ଲକ୍ଷ୍ୟ କଲେ ସେତେବେଳେ ତାଙ୍କ ଚାରିମୁଖ ହୋଇଗଲା, ତେଣୁ ଚତୁର୍ମୁଖ ବ୍ରହ୍ମା ଇଏ ହେଲେ। ସମସ୍ତେ ଦୁଃଖରେ ଥିଲେ ଡାକିଲେ ଭଗବାନ ଶୁଣନ୍ତି, ସୁଖରେ ଥିଲେ ଡାକିଲେ ମଧ୍ୟ କାହିଁ ଶୁଣିବେ ନାହିଁ। ତେଣୁ ସୁଖରେ ସମସ୍ତେ ଭଗବାନ ଭୁଲି ଯାଆନ୍ତି ସାଧାରଣତଃ, କିନ୍ତୁ ସୁଖରେ ଯିଏ ମଧ୍ୟ ଭଗବାନ ଭୁଲି ନାହିଁ ସେ ବହୁତ ଉନ୍ନତ ସ୍ଥିତିରେ ଅଛନ୍ତି। ଆମେ ସବୁବେଳେ ଭଗବାନଙ୍କୁ ସ୍ମରଣ କରୁଛେ ମାନେ ଆମେ ସେ ଇଏ ହେଉଛି ଆମର ପ୍ରକୃତ ସ୍ଥିତି। ଜୀବେର ସ୍ୱରୂପ ହଏ କୃଷ୍ଣର ନିତ୍ୟ ଦାସ, ଆମେ ସ୍ୱରୂପ ସ୍ଥିତି ରହିଛି, ବଦ୍ଧ ଅବସ୍ଥା ନୁହଁ ସେଇଟା। ଯେ ସବୁ ସମୟରେ ଭଗବାନ ସ୍ମରଣ କରନ୍ତି ସେମାନେ ବହୁତ ଉନ୍ନତ ସ୍ଥିତିରେ ଅଛନ୍ତି ସେମାନେ। ତେଣୁ ଭଗବାନ ଆମ କଥା ଶୁଣୁନାହାନ୍ତି, ଆମେ ପ୍ରଥମେ ଜାଣିବାକୁ ପଡ଼ିବ ଭଗବାନଙ୍କର ଯେଉଁ ରହିଛି ଭଗବତ ତତ୍ତ୍ୱକୁ ବୁଝିବାକୁ ପଡ଼ିବ। ଭଗବାନ ଶୁଣୁନାହାନ୍ତି ବୋଲି ଆମେ କେମିତି କହିବା? ଭଗବାନ ଆମେ ଯେଉଁ ଭଳିଆ ଚିନ୍ତା କରୁଛେ ଭଗବାନ ସେଭଳି ଭାବରେ କାର୍ଯ୍ୟ କରୁନାହାନ୍ତି। ଭଗବାନଙ୍କର ଚିନ୍ତାଧାରା ଅଲଗା, ଭଗବାନ ତାଙ୍କର କ'ଣ ଭଗବାନଙ୍କୁ ଚିନ୍ତା ହେଉଛି, ସେ ଅତୀତ ବର୍ତ୍ତମାନ ଭବିଷ୍ୟତ ସବୁ କଥା ଜାଣନ୍ତି ସିଏ, କିନ୍ତୁ ଆମେ ଅତୀତ ଜାଣିନି କି ଭବିଷ୍ୟତ ଜାଣିନି, ଖାଲି ବର୍ତ୍ତମାନ ଚିନ୍ତା କରୁଛେ। ଭଗବାନ ସବୁ ବେଦାହମ ସମ୍ବନ୍ଧୀ ତାହାନି ବର୍ତ୍ତମାନ ଆଣି ଚାର୍ଜୁନ ଭବିଷ୍ୟ ଆଣି ଯେ ଭୂତାନି ମାଙ୍କୁ ବେଦନ କଶ୍ଚନ, ଭଗବାନ ସବୁ କିଛି ଜାଣନ୍ତି, ଆମେ ଭଗବାନ ଜାଣିପାରୁନାହିଁ। କିନ୍ତୁ ଆମେ ଯଦି ଭଗବାନଙ୍କୁ ସ୍ମରଣ କରୁଛେ ତାମାନେ ଆମେ ବହୁତ ଉନ୍ନତ ସ୍ଥିତିରେ ଅଛେ, ଆମେ ଆଉ ବଦ୍ଧ ଅବସ୍ଥାରେ ନାହିଁ, ମୁକ୍ତ ଅବସ୍ଥାରେ ରହିଛେ। ଯେଉଁମାନେ ମୁକ୍ତ ଅବସ୍ଥାରେ ରହିଛନ୍ତି ସେମାନେ ସବୁ ଭଗବାନ ଚିନ୍ତନ କରନ୍ତି ବା ସ୍ମରଣ କରନ୍ତି। ଯେଉଁ କୁହାଯାଇଛି କ'ଣ ନିତ୍ୟ ସବୁବେଳେ ସେ ଭଗବାନଙ୍କୁ ସ୍ମରଣ କରନ୍ତି, ଅନନ୍ୟା ଚିନ୍ତୁ ମା, ଅନନ୍ୟ ଭାବରେ ଚିନ୍ତନ କରନ୍ତି, ସେମାନେ ବହୁତ ଉନ୍ନତ ସ୍ଥିତିରେ ଅଛନ୍ତି, ସବୁ ସମୟରେ ସେ ଭଗବାନଙ୍କୁ ଚିନ୍ତନ କରୁଛନ୍ତି। ଯେଉଁ ବଦ୍ଧ ଅବସ୍ଥା ନାହାନ୍ତି, ସେ ମୁକ୍ତ ଅବସ୍ଥାରେ ରହିଛନ୍ତି। ଶ୍ଲୋକରେ କୁହାଯାଇଛି ଭାଗବତ ଦଶମ ଚଉଦ ଅଧ୍ୟାୟରେ ଯେ ତତ୍ୟନୁକମ୍ପାମ ସୁସମୀକ୍ଷମାଣ ଭୁଞ୍ଜାନ ଏବାତ୍ମ କୃତଂ ବିପାକମ ହୃଦଭାଗ ପୂର୍ଭୀର ବିଧଧନ ନମସ୍ତେ ଜୀବେତ ଯୋ ମୁକ୍ତି ପଦେ ସଦାୟ ଭାଗ। ଏଇଠି ଯେଉଁ ଆମର ବିପଦ ରହିଛି ବା ଦୁଃଖ ରହିଛି, ଏଇଟା ହେଉଛି ଭଗବାନଙ୍କ କୃପା, ଏଇଭଳି ଭାବରେ ଆମେ ଗ୍ରହଣ କରିବା। ଏ ଅନୁକମ୍ପା ଭଗବାନ କୃପା, ସୁସମୀକ୍ଷମାଣ ଖାଲି ସମୀକ୍ଷା ନୁହଁ, ସୁନ୍ଦର ଭାବରେ ଯଦି ଆମେ ଭାବିବା, ଆମେ ବାହ୍ୟ ରୂପରେ ଦେଖିଲେ ଭାବିବା ଏଇଟା ଭଗବାନଙ୍କର କୃପା ନୁହଁ, ଏଇଟା ଭଗବାନଙ୍କର କୋପ, କିନ୍ତୁ ଯଦି ଠିକ୍ ଭାବରେ ଆମେ ସମୀକ୍ଷା କରିବା ଜାଣିବା ହେଉଛି ଭଗବାନଙ୍କର କୃପା। ଆମେ ଯେଉଁଭଳି ଭାବରେ କାର୍ଯ୍ୟ କରିଛେ ପୂର୍ବ କର୍ମଫଳ ଅନୁସାରେ ରହିଛି, ଆମେ ଯେଉଁଟା ପ୍ରାପ୍ତ ହେବା କଥା ଯେହେତୁ ଆମେ ଭଗବାନଙ୍କ ଶରଣରେ ଆସିଛେ ସେଇଟା କମିଯାଇଛି, କମିକିରି ଆମେ ଏଇଟା ପ୍ରାପ୍ତ ହେଇଛେ। ତେଣୁ ଏଇଭଳି ଭାବରେ ଆମେ ଯଦି ଜୀବନ ଧାରଣ କରିବା ତାହେଲେ ଆମେ ମୁକ୍ତି ପ୍ରାପ୍ତ ହେବା ପାଇଁ ଯୋଗ୍ୟ ହୋଇଯିବା। ତେଣୁ ଏହି ପ୍ରସଙ୍ଗରେ ଗୋଟେ କଥା କୁହାଯାଏ, ଆମ ଶ୍ରୀ ଶ୍ରୀମ ରାଧାଗୋବିନ୍ଦ ସେ ମହାରାଜ କଥାଟି କହନ୍ତି, ଜଣେ ରାଜା ଥିଲେ, ସେ ତାଙ୍କର ଯେ ମନ୍ତ୍ରୀ ସେ ସବୁବେଳେ ଭଗବାନ ଭକ୍ତ, ସେ ସବୁବେଳେ ଯାହା ହେବ ସେ କହିବେ ଭଗବାନ କୃପା, ଭଗବାନ ମଙ୍ଗଳ, ଯାହା କରନ୍ତି ମଙ୍ଗଳ କରନ୍ତି। ତେଣୁ ଥରେ ରାଜାଙ୍କର ଆଙ୍ଗୁଠିଟି କଟିଗଲା, ଆଙ୍ଗୁଠି ଯେତେବେଳେ କଟିଗଲା ସେତେବେଳେ ସେ ରାଜା ଯେତେବେଳେ ଆସିଲେ ସଭାକୁ, ସେତେବେଳେ କହିଲେ ଆଜି ବହୁତ ବଡ଼ ଦୁର୍ଦିନ, ମୋର ଆଙ୍ଗୁଠିଟି କଟିଗଲା। ତେଣୁ ମନ୍ତ୍ରୀଙ୍କର କଥା ରହିଛି ସବୁବେଳେ କହିବେ ଭଗବାନ ମଙ୍ଗଳ ପାଇଁ ଯାହା କରନ୍ତି, ପ୍ରାଣୀର ମଙ୍ଗଳ ପାଇଁ କହିଲେ, ରାଜା କ୍ରୋଧ ପ୍ରକାଶ କରି ତାଙ୍କୁ ବନ୍ଦୀ କରି ପକାଇଲେ, ମୋର ହାତ କଟିଗଲା ଭଗବାନ କ'ଣ ମୋର ମଙ୍ଗଳ କଲେ। ତେଣୁ କିଛି ଦିନ ଗଲା ପରେ ରାଜା ଥରେ ଯାଇଛନ୍ତି ପାରିଦିକି ବା ଶିକାର କରିବା ପାଇଁ, ମୃଗା କରିବା ପାଇଁ ଯାଇଛନ୍ତି। ସେହି ସମୟରେ ତାଙ୍କର ସୈନ୍ୟମାନେ ଅଲଗା ହୋଇଗଲେ, ସେ ଏକୁଟିଆ ହୋଇଗଲେ, ଗୋଟେ ଦଶ ସର୍ଦ୍ଦାର ଆସି ତାଙ୍କୁ ନେଇଗଲେ। ସେ ବଳି ପକାଇବା ପାଇଁ ଚାହୁଁଥିଲେ, ତାଙ୍କର ପୁତ୍ର ପାଇଁ ବଳି ପକାଇବା ପାଇଁ ଚାହୁଁଥିଲେ, ତେଣୁ ଆକୁ ନେଇକି ଯେତେବେଳେ ବଳି ପକାଇବା ପାଇଁ ଚାହୁଁଛନ୍ତି, ତାଙ୍କର ପୁରୋହିତ ତାଙ୍କର ଯେ ବ୍ରାହ୍ମଣ ସବୁ ଦେଖିଲେ, ପରୀକ୍ଷା କଲେ ବଳି ଦେବା ପାଇଁ ଯୋଗ୍ୟ କି ନାହିଁ, ଦେଖିଲା ବେଳକୁ ବାହାରିଲା ଆଙ୍ଗୁଠି କଟିଯାଇଛି, ତେଣୁ ତାଙ୍କୁ ବଳି ଆଉ ପକେଇଲେ ଛାଡ଼ିଦେଲେ। ତେଣୁ ଆଜି ଆସନ ମୃତ୍ୟୁମୁଖରୁ ସେ ରକ୍ଷା ପାଇଗଲେ, ତେଣୁ ସେଥିରେ ଆସି ପହଞ୍ଚିଗଲେ, ସାଙ୍ଗେ ସାଙ୍ଗେ ମନ୍ତ୍ରୀକୁ ବନ୍ଦୀମୁକ୍ତ କରିଦେଲେ। ତାଙ୍କ ପାଖରେ କ୍ଷମା ପ୍ରାର୍ଥନା କଲେ, ମୋର ଭୁଲ ହୋଇଯାଇଛି, ଜାଣିପାରିଲି ନାହିଁ, ଭଗବାନଙ୍କ କୃପା ଭଗବାନ ଯଦି ଆଜି ସେଇଟା ମୋ ଆଙ୍ଗୁଠି ନ କରିଥାନ୍ତା, ଆଜି ମୋର ବେକ କାଟିଥାନ୍ତା କଟାଇଥାନ୍ତା। କିନ୍ତୁ ମୋର ଗୋଟେ ଡାଉଟ୍ ରହୁଛି, ନା କ'ଣ ଆପଣଙ୍କ ଡାଉଟ୍? ନା ମୋର ମୁଁ ଜାଣିପାରିଲି, କିନ୍ତୁ ତୁମକୁ ଯେଉଁ ବନ୍ଦୀ କଲି, ତୁମ ପାଇଁ କ'ଣ ଭଗବାନ କୃପା କଲେ? ସେଇଟା ଭଗବାନ କ'ଣ କୃପା ହେଲା? ନା ଏ ରାଜନ, ଆପଣ ଯଦି ମୋତେ ବନ୍ଦୀ କରିନଥାନ୍ତେ ତାହେଲେ ମୁଁ ଆପଣଙ୍କ ସାଙ୍ଗରେ ଥାନ୍ତି, ମୋର କେଉଁଠି ଆଙ୍ଗୁଠି କଟି ନାହିଁ, ମୋର ଲୋକ ଆଜି କଟା ହେଇଥାନ୍ତା ସେଇଠି। ତେଣୁ ଆପଣ ଯେଉଁ ବନ୍ଦୀ କରିଦେଲେ ମୁଁ ରକ୍ଷା ପାଇଗଲି। ଭଗବାନ ହେଉଛନ୍ତି ଏଇଭଳି ଭାବେ ଆମେ ବୁଝିପାରିବା ନାହିଁ। ଆମେ ଆମର ଭୌତିକ କାଲକୁଲେସନ୍ ଚିନ୍ତା କରୁଛୁ, ଯେମିତି କାହିଁକି ହେଲା, ଏମିତି ସେମିତି ହେଲା, କେମିତି ହେଲା। ତେଣୁ ଯାହା ହେଲେ ମଧ୍ୟ ସେ ଭଗବାନ ଯାହା ଯେଉଁ ଅବସ୍ଥାରେ ଥିଲେ ମଧ୍ୟ, ଏ ବଳି ମହାରାଜ କଥା ଆସିବ, କେତେ ପ୍ରକାର ପରୀକ୍ଷା କରିଛନ୍ତି ତାଙ୍କୁ, ତାପରେ ସେ ଜଣେ ମହାନ ମହାଜନରେ ପରିଣତ ହୋଇଛନ୍ତି ନା, ଆଉ ମହାଜନ ପରିଣତ ହୋଇଗଲେ କେତେ ପ୍ରକାର ପରୀକ୍ଷା କରିଛନ୍ତି, ଛଳନା କରିଛନ୍ତି ପୁରୁ ପ୍ରକାର। ଏ ପରୀକ୍ଷା ଆମେ କେତେ ଶିକ୍ଷା କଲେ କ'ଣ କଲେ ପରୀକ୍ଷା ଦେବାକୁ ପଡ଼ିବ ନା। ଏ ଯେଉଁ ବିପଦ ଆସୁଛି, ଏ ଗୋଟେ ପରୀକ୍ଷା। ବିପଦରେ ଯଦି ଭଗବାନଙ୍କ ସ୍ମରଣ ଆସିଲା ତାହେଲେ ଆମେ ପରୀକ୍ଷାରେ ପାସ୍ କଲେ, କାରଣ ଅନ୍ତିମ ପରୀକ୍ଷା ହେଉଛି ମୃତ୍ୟୁ। ମୃତ୍ୟୁରେ ଆମେ ଯଦି ଭଗବାନଙ୍କୁ ସ୍ମରଣ କରିଦେଲେ ତାହେଲେ ଆମର ଜୀବନ ଶ୍ରେଷ୍ଠ ସିଦ୍ଧି ପ୍ରାପ୍ତ ହୋଇଯିବା, ଜୀବନରେ ଭଗବତ ଧାମ ପ୍ରାପ୍ତ ହୋଇଯିବା। ଏଇଟା ସିଗ୍ନାଲ ପରା, ଆପଣ ଯେଉଁ ଭଗବାନ ନାମ ନେଉଛନ୍ତି ଏଇଟା ସିଗ୍ନାଲ, ସମସ୍ତେ ମୋର ପାଟିକୁ ଆସିବ ନାହିଁ। ନାରଦମୁନି ଯେତେବେଳେ ଯାଇଥିଲେ, ବର୍ତ୍ତମାନ ଯିଏ ହେଇଛନ୍ତି ମହର୍ଷି ବାଲ୍ମୀକି ହେଲେ, ସେ ଆଗରୁ ଥିଲେ କ'ଣ, ରତ୍ନାକର, ଦଶ ରତ୍ନାକର ଥିଲେ। ରାମ ଶବ୍ଦ ଆସୁନଥିଲା ତାଙ୍କ ପାଟିରେ, ରାମ ଶବ୍ଦ କହିପାରୁନଥିଲେ, ତେଣୁ ତାକୁ ଓଲଟା ନାମ ଜପିବା ପାଇଁ କହିଲେ। ଆମର ସେ ଯେଉଁ ରାଧା ମହିଷ ମହାରାଜ କହନ୍ତି, ସେ ତାକୁ ଯେଉଁ ମନ୍ତ୍ର ଦେଲେ ରାମ ମନ୍ତ୍ର, ସେ ଭୁଲିଗଲେ, କହିଲେ କ'ଣ ଗୁରୁଦେବ ନେଇଥିଲେ ମନ୍ତ୍ର, ମନେ ପଡ଼ୁନାହିଁ, ମରା ମରା ହେଇକି ତା ରାମ ଶବ୍ଦ ଆସିଲା, ଉଚ୍ଚାରଣ କରିପାରୁନଥିଲେ ରାମ ଶବ୍ଦ। ଆପଣ ପାଟିକୁ ଭଗବାନଙ୍କ ନାମ ଆସୁ ମାନେ ଆପଣ ବହୁତ ଉନ୍ନତ ସ୍ତରରେ ଅଛନ୍ତି। ଏ ଭଗବାନ କୃପା, ଏ ସଙ୍କେତ ଆମେ ଜାଣିପାରୁନେ କେମିତି ସଙ୍କେତ ବୋଲି, ଏ ସଙ୍କେତ ଭଗବାନ ପାଟି ମାମୁଁ ଆସୁଛି ମାନେ ଏ ଭଗବାନଙ୍କର କୃପା, ଏ ସଙ୍କେତ ଦେଉଛନ୍ତି। ଭଗବାନ ଓ ଭଗବାନ ନାମ ଭିତରେ ତଫାତ ନାହିଁ, ଭଗବାନ ନାମ ମାଧ୍ୟମରେ ଭଗବାନଙ୍କର ଉପସ୍ଥିତି ଅନୁଭବ କରିବା। ଭଗବାନ ସେଥିପାଇଁ କାହାକୁ କେଉଁ ଭଳିଆ ପରୀକ୍ଷା କରନ୍ତି, ସମସ୍ତ ପରୀକ୍ଷା ସମାନ ନୁହଁ, ତାର ସ୍ଥିତି ଦେଖିକି ପରୀକ୍ଷା ହେବ। ଆଉ ଗୋଟେ ଥର ପରୀକ୍ଷା ଫେଲ୍ ହେଇଗଲା, ପୁଣି ସେକେଣ୍ଡ ଟାଇମ୍ ଚାନ୍ସ ଦିଆଯିବ, ଏଇଭଳି ଭାବରେ ଚାଲିଛି ନା। ଜୀବନ ସାରା ପରୀକ୍ଷା ଆସିବ, ବିପଦ ଆସିବ, ବିପଦ ହେଉଛି ପରୀକ୍ଷା। ଗୋଟେ ଥର ଆମେ ଫେଲ୍ ହେଇଗଲେ, ପୁଣି ସେକେଣ୍ଡ ଟାଇମ୍ ପରୀକ୍ଷା ପଢ଼ିକିରି ପୁଣି ପାସ୍ କରିବା ପାଇଁ ଚେଷ୍ଟା କରିବା ନା। ଆଉ ଏଇଭଳି ଭାବରେ ଅନ୍ତିମ ପରୀକ୍ଷାଟା ହେଉଛି ମୃତ୍ୟୁ ସମୟଟା, ଅନ୍ତିମ ପରୀକ୍ଷା। କିନ୍ତୁ ସେଥିରେ ଯଦି ମୋତେ ଫେଲ୍ ହେଲା ତ ତଥାପି ଚିନ୍ତା ନାହିଁ। ଭଗବତ ଗୀତାରେ ଭଗବାନ କହିଲେ, ଅର୍ଜୁନ ପ୍ରଶ୍ନ ପଚାରିଲେ, ପ୍ରଭୁ ଯେଉଁମାନେ ଅଯଥି ଶ୍ରଦ୍ଧା ପେଦା ଯୋଗା ଚଳତି ମାନସ ଅପ୍ରାପ୍ୟ ଯୋଗ ସଂସ୍କୃତି କାଁ ଗତି କୃଷ୍ଣ ଗଛନ୍ତି, ଯଦି ଫେଲ୍ ହେଇଗଲେ, ଫାଇନାଲ୍ ପରୀକ୍ଷାରେ ଫେଲ୍ ହେଇଗଲେ କ'ଣ ତାଙ୍କର ହେବ ନା, କିଛି ଚିନ୍ତା ନାହିଁ ଅର୍ଜୁନ। ପ୍ରାପ୍ୟ ପୁଣ୍ୟ କୃତ୍ୱା ଲୋକାନୁସୀତ୍ୱା ଶାଶ୍ୱତୀ ସମା ସୂଚନା ଶ୍ରୀମତାଙ୍ଗେ ଯୋଗ ଭ୍ରଷ୍ଟ ବିଜାୟତେ। ଯେଉଁମାନେ କଲ୍ୟାଣକର ମାର୍ଗରେ ରହିଛନ୍ତି ତାଙ୍କର କୌଣସି ଅକଲ୍ୟାଣ ହେବ ନାହିଁ, ସେମାନେ ଉନ୍ନତ ଲୋକକୁ ଯାଇକିରି ବହୁତ ବର୍ଷ କାଳ ସେଠି ଉପଭୋଗ କରିବେ, ପୁଣି ଆସିକିରି ମାନେ କ'ଣ ବହୁତ ସାଧୁ ମାନେ ସୂଚି ବ୍ୟକ୍ତି ବା ବ୍ରାହ୍ମଣ କୂଳରେ ବା ଧନୀ କୂଳରେ ଜନ୍ମଗ୍ରହଣ କରିବେ, ପୁଣି ତାଙ୍କୁ ଗୋଟେ ସୁଯୋଗ ପ୍ରଦାନ କରାଯିବ, ପୁଣି ଏଇ ଯୋଗକୁ ଯୋଗରେ ସିଦ୍ଧି ଲାଭ କରିବା ପାଇଁ ପୁଣି ଥରେ ଭଗବାନ ସୁଯୋଗ ପ୍ରଦାନ କରିବେ। ନା ଆମେ ଯାହା ହେଲେ ମଧ୍ୟ ଭକ୍ତି ଶୁଦ୍ଧ ହଉ କି ନ ହଉ, କିନ୍ତୁ ଆମେ ଭଗବାନଙ୍କୁ ସ୍ମରଣ କରୁଛେ ମାନେ ସେଇଟା ଆମର ମୁକ୍ତ ସ୍ଥିତି, ମୁକ୍ତ ମାନେ ଲିବରେଟେଡ୍ କଣ୍ଡିସନ। ସେଇଟା ଭଗବାନ ସ୍ମରଣ ହେଉଛି, ଯେଭଳି ଉପାୟ ହେଉନା କାହିଁକି, ଆମର ଭାଗବତ ବର୍ଣ୍ଣନା କରାଯାଇଛି ଷଷ୍ଠ ସ୍କନ୍ଧ ପ୍ରଥମ ଅଧ୍ୟାୟରେ ଗୋଟେ ଶ୍ଳୋକ ଅଛନ୍ତି, ପ୍ରଥମ କି ଦ୍ୱିତୀୟ ଅଧ୍ୟାୟରେ, ଯେତେବେଳେ ଆମେ ଭଗବାନ ନାମ ନେଉଛେ, ଏତାବାନ ଏବ ସୁନିଷ୍କୃତମ, କ'ଣ ନା ଆମେ ଯେତେବେଳେ ଭଗବାନ ନାମ ନେଉଛେ, ଯତ୍ ବିଷୟାମତି, ଏ ଶ୍ଲୋକଟି ମୁଁ ଗୋଟେ ତିନି ଦିନ ଧରି ମୁଁ ଭାଗବତ କଥା କହୁଥିଲି ଅଜାମଣି ପ୍ରସଙ୍ଗ ବୁର୍ଲାରେ, ଏଠି ଏ ଶ୍ଲୋକଟି କଥା ହେଇଛି। ଏଠି ଭଗବାନଙ୍କର ଏଠି ଶ୍ରୀଧର ସ୍ୱାମୀ କହିଛନ୍ତି ତାଙ୍କ ଭାଷ୍ୟରେ, ଆମେ ଯେତେବେଳେ ଭଗବାନ ନାମ ନେଉଛେ କ'ଣ ହେଉଛି କଥା ଆମେ ଜାଣୁନେ। ସର୍ବେଷାମ ବି ଭଗବତାମ ଇତମେବ ସୁନିଷ୍କୃତମ, ଯେତେ ପ୍ରକାର ପାପୀ ବ୍ୟକ୍ତି ଥାନ୍ତୁ ନା କାହିଁକି, ଇଏ ହେଉଛି ଶ୍ରେଷ୍ଠ ପ୍ରାୟଶ୍ଚିତ ହେଉଛି ଏଇଟା। କାରଣ ନାମ ବ୍ୟାହରଣ ବିଷ୍ଣୁ ଯତ୍ ବିଷୟାମତି, ଆମେ ଭଗବାନ ବିଷ୍ଣୁଙ୍କର ନାମ ନେଉଛେ, ଶୁଦ୍ଧ ଭାବରେ ହେଉ ବା ଅଶୁଦ୍ଧ ଭାବରେ ହେଉ, ଯେକୌଣସି ଭାବରେ ହେଉ ନା କାହିଁକି, ଭଗବାନ ନାମ ନେଉଛେ ମାନେ ସେହି ସମୟରେ ଯତ୍ ତତ୍ ବିଷୟାମତି, ଭଗବାନଙ୍କ ପାର୍ଷଦମାନେ ଏକଥା କହୁଛନ୍ତି, ସେତେବେଳେ କ'ଣ ହୁଏ, ଆମେ ଯେତେବେଳେ ଭଗବାନ ନାମ ନେଉଛେ ସେତେବେଳେ କ'ଣ ହୁଏ ନା, ଭଗବାନ ଆମେ ଭଗବାନଙ୍କୁ ଚିନ୍ତା କରୁନେ କାରଣ ନାମ ନେଉଛେ, କିନ୍ତୁ ଭଗବାନ ଆମକୁ ଚିନ୍ତା କରୁଛନ୍ତି, ଯତ୍ ତତ୍ ବିଷୟାମତି, ସିଏ ଚିନ୍ତା କରୁଛନ୍ତି ଆମ ବିଷୟରେ। ସିଏ କ'ଣ ଚିନ୍ତା କରୁଛନ୍ତି ନା, ନାମ ତାରକ ପୁରୁଷ ବିଷୟ, ଯିଏ ନାମ ଉଚ୍ଚାରଣ କରୁଛି ତା ବିଷୟରେ ଭଗବାନ ଚିନ୍ତା କରୁଛନ୍ତି ଏଇଭଳି ଭାବେ, ମଦି ଓ ୟାନ୍, ଇଏ ହେଉଛି ମୋର ବ୍ୟକ୍ତି, ମୟା ସର୍ବତ ରକ୍ଷଣୀୟମ୍, ମୋ ଦ୍ୱାରା ଏ ପୂର୍ଣ୍ଣ ଭାବେ ରକ୍ଷିତ ହେବେ, ମୁଁ ତାକୁ ରକ୍ଷା କରିବି, ଇତି ବିଷୟ ବିଷ୍ଣୁ ମତି ଭବତୀ, ଭଗବାନଙ୍କ ମତି ଏଇଭଳି ଭାବେ ରହୁଛି, ଆମର ମତି ଯାହା ହେଉ ନା କାହିଁକି ବିଷ୍ଣୁଙ୍କ ମତି ଏଇଭଳି ଭାବେ ରହୁଛି।
ଆଜ୍ଞା,
ହଁ, ମାନେ ସେଇ ସମୟରେ ଆମେ ଦେଖିବା ପାଇଁ ସୁଯୋଗ ମାନେ କ'ଣ ଉପଯୁକ୍ତ ହେବା, ଭଗବାନ ହେଉଛି ଶୁଦ୍ଧ ସତ୍ୟ ସ୍ତରର, ତେଣୁ ଆମେ ଯଦି ଶୁଦ୍ଧ ସତ୍ୟ ସ୍ତରକୁ ନ ଯିବା ତାହେଲେ ସେ ଯୋଗ୍ୟତା ପ୍ରାପ୍ତ, ମାନେ ଭଗବାନଙ୍କ ସହିତ ସିଧାସଳଖ କଥା ହେବାର ସେ ଯୋଗ୍ୟତା ପ୍ରାପ୍ତ ହୋଇପାରିବା ନାହିଁ। କିନ୍ତୁ ଯଦି ସେ ସ୍ତରକୁ ଯାଇନାହିଁ, ଆମେ ବଦ୍ଧ ଅବସ୍ଥାରେ ଅଛେ, କିନ୍ତୁ ଭଗବାନ ରେସିପିକେସନ୍ କରିବେ, ପ୍ରେମର ଛଅଟି ଲକ୍ଷଣ ରହିଛି ନା, ଦଦାତି ପ୍ରତିଗୁଣାଦି ଗୁହେ ମାକାଦି ପୃଚ୍ଛତି ଭୁଙ୍କ୍ତେ ଭୋଜେଇତେ ଶୈବ ଶୈବତା ପ୍ରୀତି ଲକ୍ଷଣ। ତେଣୁ ଆମେ ଯେତେବେଳେ ଭଗବାନ ଭୋଗ ଲଗାଉଛେ, ଆମେ ଭଗବାନ କ'ଣ କହିଛନ୍ତି ଯେ ମୋତେ ଦେଲେ ମୁଁ ଗ୍ରହଣ କରିବି, ଏଇଟା ଆମେ ଚିନ୍ତା କରିବା, ଆମେ ଯେତେବେଳେ ପ୍ରସାଦ ପାଇବା ଆମେ ଭାବିବା ଏଇ ଭଗବାନ କୃପା, ଏଇଭଳି ଭାବରେ ଆମେ ଆରମ୍ଭ ହେବ ଏ ବିଗିନିଂ ଷ୍ଟେଜ୍, ସେତେବେଳେ ଆମେ ଡାଇରେକ୍ଟ ରିଏଲାଇଜ୍ କରିବା ସେଇଟା, ବର୍ତ୍ତମାନ କହିଲେ ଶାସ୍ତ୍ର ମାଧ୍ୟମରେ ଅନୁଭବ କରିବା, ହଁ ଶାସ୍ତ୍ରରେ ଏଇଟା କୁହାଯାଇଛି, ଏଇଟା ଏଇଟା ଠିକ୍, ଏତେ କୌଣସି ଭୁଲ ନାହିଁ, ମିଛ କିଛି ନାହିଁ ଏଠି, ସର୍ବମେତଂ ଗୀତଂ ମନେ ଜନ୍ମା ବଦସି କେଶ, ଭଗବତର ଭଗବାନ କହିଲେ ଅର୍ଜୁନକୁ, ଅର୍ଜୁନ କହିଲେ ଭଗବାନ ପ୍ରଭୁ ଯାହା ଆପଣ କହିଲେ ସବୁକିଛି ସତ୍ୟ ମୁଁ ଗ୍ରହଣ କରୁଛି, କୌଣସି ମିଥ୍ୟା ନାହିଁ, ମିଥ୍ୟା ନାହିଁ ଏଥିରେ, ଭଗବାନ ସତ୍ୟ ସତ୍ୟ ସଚ୍ଚିଦାନନ୍ଦ ଘନ ସତ୍, ସବୁବେଳେ ସତ୍ୟରେ ରହିଛନ୍ତି, କୌଣସି ଅସତ୍ୟ ସେଠି ନାହିଁ, ଅସତ୍ୟ ସେଠି ପ୍ରବେଶ କରିପାରିବ ନାହିଁ। ବିଗିନିଂ ଷ୍ଟେଜ୍ରେ ସମ୍ଭବ ନୁହଁ, କିନ୍ତୁ ଜଣେ ଯେତେବେଳେ ସେଇ ସ୍ତରକୁ ଯିବ, ଗୋଟେ ବର୍ଷ କାହିଁକି, ଯେତେ ବର୍ଷ ଜୀବନ ଧାରଣ କରିବ, ପ୍ରଭୁପାଦ ମହାରାଜ, ଗୌରବନ୍ଦ ମହାରାଜ, ଏମାନେ ସବୁ ସେଇଭଳିଆ ତପସ୍ୟା ମାନେ କ'ଣ, ଖାଲି ଗୋଟେ ଜାଗାରେ ବସି ତପସ୍ୟା କରେ ସେଇଟା ନୁହଁ, ଭଗବାନଙ୍କ ସେବାରେ ନିଯୁକ୍ତ ମାନେ ସେ ତପସ୍ୟା। ହଉଛି ନା, ଆଜିର ଯୁଗରେ ବର୍ତ୍ତମାନ ହିମାଳୟରେ ସବୁ ରହିଛନ୍ତି ନା, ସାଧୁମାନେ ରହିଛନ୍ତି, ସେମାନେ ତପସ୍ୟା କରୁଛନ୍ତି, କିନ୍ତୁ ସେ ତପସ୍ୟାର ମୂଲ୍ୟ କିଛି ନାହିଁ, ମାନେ ସେ ତପସ୍ୟାଟି ଆମର କିଛି ଦରକାର ନାହିଁ, କାହିଁକିନା ଆମର ହେଉଛି ଭଗବାନଙ୍କର ଯେଉଁ ସେବା କଲେ ଇଏ ହେଉଛି ତପସ୍ୟା, ଇଏ ହେଉଛି ସବୁଠୁ ବଡ଼ ତପସ୍ୟା ହେଉଛି ଏଇଟା ଭଗବାନଙ୍କର, ଯେଉଁ ନାରଦ ପଞ୍ଚରାତ୍ରି କୁହାଯାଇଛି, ନାରଦମାନେ କହୁଛନ୍ତି ଯେ ଆରାଧିତ ଯଦି ହରି ତପସ୍ୟା ତଥା କିମ୍, ଯଦି ଆମେ ହରିଙ୍କର ଆରାଧନା କରୁଛେ ତପସ୍ୟାର କ'ଣ ଆବଶ୍ୟକତା ରହିଛି, ନା ଆରାଧିତ ଯଦି ହରି ତପସ୍ୟା ତଥା କିମ୍, ଆମେ ଭଗବାନଙ୍କ ଆରାଧନା କରୁନାହିଁ ତାହେଲେ ତପସ୍ୟାର ମୂଲ୍ୟ କ'ଣ ଅଛି, ଅନ୍ତର୍ଭୟ ଯଦା ହରି ତପସ୍ୟା ତଥା କିମ୍, ଯଦି ଆମର ଅନ୍ତରରେ ବା ବାହାରେ ଆମେ ଭଗବାନ ଦର୍ଶନ କରୁଛେ ତପସ୍ୟାର କ'ଣ ମୂଲ୍ୟ ଅଛି, ନା ଅନ୍ତର୍ଭୟ ଯଦା ହରି ତଥା ତପସ୍ୟା ତଥା କିମ୍, ଯଦି ଆମର ଅନ୍ତରରେ ଭଗବାନ ନାହାନ୍ତି ବା ବାହାରେ ନାହାନ୍ତି ତାହେଲେ ତପସ୍ୟାର କ'ଣ ମୂଲ୍ୟ ରହିଛି। ତପସ୍ୟା ହେଉଛି ବିଗିନିଂ, ସେମାନେ ସମସ୍ତେ ଏକାଥରକେ ସିଦ୍ଧିପ୍ରାପ୍ତ ହେଇଛି ମାନେ ବିଗିନିଂ ଷ୍ଟେଜ୍ ରହିଛି, ବିଗିନିଂରୁ ଆରମ୍ଭ, ଆରୁ ରୁକ୍ଷ ମୁନର ଯୋଗ କର୍ମ କାରଣ ଉଚ୍ଚତେ, ଯୋଗାରୁଢ଼ ସହିତ ସେବେ ସମ କାରଣ ଉଚ୍ଚତେ, ବିଗିନିଂ ଷ୍ଟେଜ୍ ହାଇ ପରଫେକ୍ସନ୍ ଷ୍ଟେଜ୍, ଦୁଇଟା ଷ୍ଟେଜ୍ ରହିଛି ନା, ଆମେ ପ୍ରଥମରୁ କାହିଁକି ଚିନ୍ତା କରିବା ପରଫେକ୍ସନ୍ ଷ୍ଟେଜ୍, ଆମେ ବିଗିନିଂ ଆରମ୍ଭ କରୁଛେ,
ଭଗବାନଙ୍କର ନାମ ନେଉଛେ, ଭଗବାନ ପୂଜା ପ୍ରସାଦ ପାଉଛେ, ଏଇଭଳି ଭାବରେ ଯିବେ ତ ଯେଉଁ ମୁକ୍ତି ପଦେ ସେମାନେ ମୁକ୍ତି ପାଇବା ଯୋଗ୍ୟ ହୋଇଯିବେ, ସେ ସିଦ୍ଧି ପ୍ରାପ୍ତ ହୋଇଯିବେ ସେମାନେ। ଯିବେ ସ୍ୱରୂପ ହୁଏ କୃଷ୍ଣ ନିତ୍ୟ ଦାସ। ଆମେ ଭଗବାନଙ୍କ ସ୍ୱରୂପ ବୋଲି କେମିତି ଜାଣିବା ନା, ମୁକ୍ତି ରହିଥିବା ଅନ୍ୟତା ରୂପମ ସ୍ୱରୂପେଣ ବ୍ୟବସ୍ଥିତି, ଇଏ ହେଉଛି ମୁକ୍ତି ସ୍ୱରୂପ। ଆମର ସ୍ୱରୂପ ହେଉଛି ଭଗବାନ ସେବା, ଜୀବର ସ୍ୱରୂପ ହେଉ କୃଷ୍ଣ, ଆମେ ଭଗବାନଙ୍କ ସେବା କରିବା। ତେଣୁ ଆମେ ଯଦି ଭଗବାନ ସେବା କରୁଛେ ମାନେ ଆମ ସ୍ୱରୂପରେ ରହିଛେ, ଭଗବାନ ସେବା କରୁନେ ମାନେ ଆମେ ବିରୂପ ହୋଇଯାଇଛି, ସେଇଟା ଆମର ପତନ ହୋଇଯାଇଛି ଆମର। ତେଣୁ ଯଦି ଆମେ ଭଗବାନ ସେବା କରୁଛେ ତାହେଲେ ଆମେ ସ୍ୱରୂପ ସ୍ଥିତିରେ ଅଛେ। ଜୟ ଶ୍ରୀମଦ୍ ଭାଗବତମ୍ କି ଜୟ ଶ୍ରୀ ପ୍ରଭୁପାଦ ମହାରାଜ କି ଜୟ ଶ୍ରୀ ଗୁରୁଦେବ କି ସମ୍ବିତ ଗୌରଭାଚନ୍ଦ୍ର କି ହୃଦୟ ଗୌର ପ୍ରମାନନ୍ଦେ।